बोलो
एवं आश्वास पितरौ भगवान देवकी सुतः मातामहं तु उग्रसेनं जादुनाम करो नृपम तुना में गत काली पैंचाश अध्याय कथा आरंभ करते भगवान तंग गुरुपुत्र को उद्धार कर शीर्षक अध्याय शीर्षक हूँ यहाँ तेणु आम का शुणुले कमी भगवान पंदर टी श्लोक एगार टी श्लोक भगवान तांकर पिता को आश्वासन देवे पिता माता तांकु कोल करने चाहते कि कोल कर पारना तेणु यह भगवान जगन्मोहिनी माया एभली माया भगवान विस्तार कले जहाँफल कि पिता माता दुजन जो ऐश्वर्य भाव ऐश्वर्य भाव था सब चलीगला दुज को कोल बस आलिंगन कले एभली भाव क्रंदन कले अभिषिक्त हो गले से जल से अभिषिक्त हो गले गतकाली कथा को विश्राम देते तेणु ये बार नंबर श्लोक कह आश्वास पितरौ यही भाव में पिता और माता यही दुज को सी आश्वासन दे कृष्ण एवं आश्वास पितरौ भगवान देवकी सुत से भगवान भगवान देवकी सुत पितरौ कह देवकी वसुदेव को एवं पूर्वोक्त क्रम जहाँ गत काली शुणुले आश्वास्य आश्वासन देलापर वर्तमान माता महं उग्रसेन तु वर्तमान उग्रसेन पाक जीवे से पाखर घरे मैंने बंदीशाला पाख बंदीशाला तेणु से उग्रसेन तु जदुना उग्रसेन जे कि जादव मानक नृपं राजान अक्रोध कृतवान तेणु सी मध्य से मातामह मातामह कहले माँ कर पिता मातामह पितांकर पिता हेले पितामह तेणु आम ओडिया कौन कह माँ कर बापा को माँ कर पिता को अजा कह पितांकर पिता को जे जे हाँ आम पितांकर पिता नथिले तो माने थिले जदि आम बचे जन्म बेले से नथिले तेणु आम जे जे डाकि ना जानपर ना माँ कर पिता थिले आम अजा डाकुलु आम हूँ पितांकर पिता मत अजा कि पितांकर पिता हूँ जे जे ये अच्छा अच्छा तेणु मातामह कहले माँ कर पिता को मातामह बोली कहुए तेणु एभली भाव में पिता और माता को आश्वासन देलापर वर्तमान से ही आश्वासन देवे जा माता उग्रसेन को तेणु उग्रसेन विषय कह यही भाव आश्वासन दे साक्षात ये जो सी दे पिता माता को आश्वासन दे ये नंद महाराज से नंद महाराज सामने यहाँ कहींपर ना विश्वनाथ चक ठाकुर कहते श्री नंदस्य परोक्षमेव आमर पुत्र युद्ध क्लांत हो परमानंद मत हो जो बहुत क्लांत हो जाता भावुंट देवकी वसुदेव कृष्ण बलराम को भोजन करेबार जन्य मान नहींगले सी तो रही थे ना नंद जशोदा पाखे ए सरी नंद पाखे रही थे ना मथुरा को आसी नथिले मथुरा पूर्व गोटे बगिचार रही थे तेणु ये सब युद्ध है कहुची जे वर्तमान देवकी वसुदेव से मैंने कहले आम पे आम पु पु दुज क्लांत हो युद्ध क्लांत हो जाइंस तेणु आम तुम खुआप नवा कहीकि नहीं जाते तेणु वसुदेव भाविले ଏଖନ ପୁତ୍ରର ଜନ୍ୟ ଭୟହୀନ ହୋଇଅଛି, ତେଣୁ ଆଉ ସେ ତାଙ୍କର ଭୟ ଚାଲିଗଲା, ଯେଉଁ ଭୟ ରହିଥିଲା ଏତେ ପର୍ଯ୍ୟନ୍ତ ସେ ଭୟ ଚାଲିଗଲା। ଆମ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବସୁଦେବ ଦେବକୀ ଯେଉଁ ଭୟ କରୁଥିଲେ। ଏ ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନ ଯେତେବେଳେ ପଠେଇବେ, ଯେଉଁ ରହିଛନ୍ତି ଯୋଗମାୟାକୁ ପଠେଇବେ, ଦେବକିଆ ଜଠର ଗର୍ଭ ଶିଶାକ୍ଷଂ ଧାମ ମାମକମ୍ ତତ୍ ସନ୍ନିକୃଷ୍ଟ ରୋହିଣିଆ ଉତ୍ତରେ ସନ୍ନିବେଶୟ। ଏହି ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି, ଏ ଯେଉଁ ଷଡ଼ଗର୍ଭ ଯେଉଁ ଛଅଟି ପୁତ୍ରକୁ ହତ୍ୟା କଲେ କଂସ, ଏମାନେ ହେଉଛନ୍ତି ଷଡ଼ଗର୍ଭ। ଷଡ଼ଗର୍ଭ କହିଲେ ଛଅଟି ଅସୁର, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। ତେଣୁ ଏଇ ଯେଉଁ ଭୌତିକ ଯେଉଁ ରହିଛି ଆସୋସିଏସନ୍ ବା ଭୌତିକ ଆସକ୍ତି ବା ସଙ୍ଘ, ଏଇଟାକୁ ଭୟ କଲେ ଆସ୍ତେ ଆସ୍ତେ ଏସବୁ ନଷ୍ଟ ହେବ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଯାହାଫଳରେ କି ଭଗବାନ ଆସିବେ। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥର କଥା କହିଛନ୍ତି। ତେଣୁ ଆଙ୍କର ଯେଉଁ ଭୟ ଥିଲା ବର୍ତ୍ତମାନ ଚାଲିଗଲା, ଭଗବାନ ପହଞ୍ଚିଗଲେ, ଆଉ କ'ଣ ଭୟ କାହାକୁ, ଭୟ କାହାକୁ ଯେଉଁ ରହିଛି ଚୌବାହାକୁ ଭଗବାନ ଅଛନ୍ତି। ତେଣୁ ଗୃହରେ ଯାଇ ତାଙ୍କୁ ଭୋଜନ କରାଇବା ପାଇଁ ସବୁ ନେଇଗଲେ ପୁତ୍ରଦେବକୁ। ସେଇଠୁ ବର୍ତ୍ତମାନ କୃଷ୍ଣ ଏବଂ ବଳରାମ ବର୍ତ୍ତମାନ ନନ୍ଦ ମହାରାଜଙ୍କ ପାଖରେ ଥିଲେ ନା, ବର୍ତ୍ତମାନ ସେ ଗଲେ ବସୁଦେବ ଦେବକୀଙ୍କ ପାଖକୁ ଗଲେ। ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନୃପଂ କରି ରାଜନମ ଅକରୋନ୍ ନ ତୁ ପୂର୍ବବଦ୍ଧ ଧୀପଂ ଯତୋ ଭଗବାନ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥତ୍ୱାତ୍। ଯେଉଁ କୁହାଗଲା ଯଦୁନାମ ଅକରୋନ୍ ନୃପମ, ନୃପ କହିବାର ଉଦ୍ଦେଶ୍ୟ ହେଉଛି ଯେ ରାଜନମ ଅକରୋନ୍ ନ ତୁ ପୂର୍ବବଧୀପମ ଯତୋ, ବର୍ତ୍ତମାନ ସେ ତାଙ୍କୁ ରାଜା କରେଇବେ। ଏ ଯେଉଁ ଉଗ୍ରସେନ ବନ୍ଦୀ ହୋଇକି ରହିଥିବେ, ଆମେ କହୁଥିଲୁ ତାଙ୍କର ଆଉ କୌଣସି ଆଶା ନଥିଲା ଯେ ସେ ରାଜା ହେବେ ବୋଲି। ତେଣୁ ବର୍ତ୍ତମାନ ନୃପଙ୍କ ରାଜନମ ଅକରୋନ୍ ରାଜା କରେଇବେ, ନ ତୁ ଧୀପ ନରାଧୀପମ ଯେଉଁଟା କୁହାଯାଇଛି, କାହିଁକି ଭଗବାନ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟତା କର୍ତ୍ତୁମ ସମର୍ଥ, ଭଗବାନ ସବୁକିଛି କରିପାରିବେ। ତାଙ୍କର ଯଦି ଆଶା ନଥିଲା କିନ୍ତୁ ତାଙ୍କୁ ରାଜା କରେଇଦେଲେ, ଏ ଯେଉଁ ଉଗ୍ରସେନକୁ ରାଜା କରେଇବେ। ତେଣୁ 13 ନମ୍ବର ଶ୍ଳୋକ କୁହାଯାଉଛି, ଆହ ଚାଷମାନ ମହାରାଜ ପ୍ରଜାଶ୍ଚାଜ୍ଞାପ୍ତୁମର୍ହସି ଯଜାତି ସାପାତ ଦୁଭୀର ନାଶିତବ୍ୟମ ନୃପାସନେ, ଯଦୁଭୀର ନାଶିତବ୍ୟମ ନୃପାସନେ। ମାତାମହ ଯିଏକି ଉଗ୍ରସେନ ତାଙ୍କୁ ମଧ୍ୟ ବନ୍ଦୀମୁକ୍ତ କରାଇକିରି ଏଇଭଳି ଭାବରେ କହୁଛନ୍ତି, ତାଙ୍ ଉଗ୍ରସେନ ପତିଂ ଆହ, ବର୍ତ୍ତମାନ କହୁଛନ୍ତି କ'ଣ, ଚ କହିଲେ ଏ ମହାରାଜ, ତଂ ପ୍ରଜାହା କହିଲେ ଅଧୀନ ଜନାନାନ୍ ଅସ୍ମାତ୍ ଆଜ୍ଞାପ୍ତୁମ ଆଦେଷ୍ଟୁ ମରସି, ଆପଣ ଆମେ ଆପଣଙ୍କ ଅଧୀନରେ ରହିଛୁ, ଆପଣ ଆମକୁ ଆଜ୍ଞା ଦେବା ପାଇଁ ଯୋଗ୍ୟ, ନ ତୁ ତ୍ୱମେବ ଆଜ୍ଞାପୟ ଇତ୍ୟାହ। ଯଜାତି ସାପାତ, ଯଜାତିଙ୍କର ସାପ ରହିଥିଲା ଆମେ କହିଛୁ ସେ କଥା, ଯଜାତି ମହାରାଜ ଯେଉଁ ସାପ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯଜାତି ମହାରାଜ ଯେତେବେଳେ ବାର୍ଦ୍ଧକ୍ୟ ହୋଇଗଲେ, ଅକାଳ ବାର୍ଦ୍ଧକ୍ୟ ହୋଇଗଲା, ଶ୍ୱଶୁର ତାଙ୍କୁ ଅଭିଶାପ ଦେଇଥିଲେ, ଶର୍ମିଷ୍ଠା ଏବଂ ଦେବଯାନୀଙ୍କର ଯେଉଁ ଝଗଡ଼ା ହୋଇଥିଲା, ଏସବୁ ବହୁତ ବଡ଼ କଥା ରହିଛି। ତେଣୁ ସେ ଯେତେବେଳେ ଅନୁରୋଧ କଲେ ଅକାଳ ବାର୍ଦ୍ଧକ୍ୟକୁ ନେଇଯିବା ପାଇଁ, ସେ କହିଲେ ତୁମେ ଏଟାକୁ ଏକ୍ସଚେଞ୍ଜ କରିପାରିବ, ଆଉ କାହାକୁ ଦେଇକରି ତୁମର ବାର୍ଦ୍ଧକ୍ୟ ଦେଇକରି ତାଙ୍କର ଯୌବନକୁ ନେଇପାରିବ। ତେଣୁ ସେ ଆସି ତାଙ୍କ ପୁତ୍ରମାନଙ୍କୁ କହିଲେ, ସବୁଠାରୁ ୟଙ୍ଗ ପୁତ୍ର କିଏ, ସବୁଠାରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ସବୁଠାରୁ କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ, ଯଦୁଠାରୁ ଆରମ୍ଭ କଲେ ତାଙ୍କର ଯୌବନକୁ ପ୍ରଦାନ କରିବା ପାଇଁ, କିନ୍ତୁ ଯଦୁ ମହାରାଜ ମନା କରିଦେଲେ। କିନ୍ତୁ ପାଞ୍ଚ ପୁତ୍ର ତାଙ୍କର ଥିଲେ, ଯଦୁ, ତୁର୍ବସୁ, ଅନୁ, ଦ୍ରୁହୁ ଏବଂ ପୁରୁ। ଅନୁଧ୍ରୁବପୁରୁ ଏବଂ ସେ ହେଉଛନ୍ତି ଶର୍ମିଷ୍ଠାଙ୍କର ପୁତ୍ର ଏବଂ ଯଦୁତୁର୍ବ ସିଏ ହେଉଛନ୍ତି ଦେବଯାନୀଙ୍କର ପୁତ୍ର। କିନ୍ତୁ ଯଦୁ ଯେତେବେଳେ ମନା କରିଥିଲେ ଅନ୍ୟମାନେ ସମସ୍ତେ ମନା କରିଥିଲେ, କିନ୍ତୁ କନିଷ୍ଠ ପୁତ୍ର ଯେ ପୁରୁ ସିଏ କହିଲେ, ସେ ଗୋଟେ ପ୍ରସିଦ୍ଧ ବାକ୍ୟ କହିଥିଲେ, ଉତ୍ତମ ଚିନ୍ତିତ କୁର୍ଯ୍ୟାତ ପ୍ରୋକ୍ତକାରିତ ମଧ୍ୟମ। ଯେ ଉତ୍ତମ ପୁତ୍ର ସେ କିଏ ନା ଚିନ୍ତିତ କୁର୍ଯ୍ୟାତ, ତାଙ୍କ ପିତାମାତା ବା ଗୁରୁ ଯାହା ଚାହିଁବେ ଚିନ୍ତା କରିଥିବେ ସେ ଅନୁସାରେ କରିଦେବେ କାର୍ଯ୍ୟ, କହିବାକୁ ପଡ଼ିବ ନାହିଁ। ପ୍ରୋକ୍ତକାରି ଯଦି କହିଲେ ସେ ହେଉଛି ମଧ୍ୟମ ପୁତ୍ର ହୋଇଗଲେ, ଏବଂ ଅଧମ କିଏ ନା ଅସଧ୍ୟା କୁର୍ଯ୍ୟାତ, ଅଧମ ଯିଏ କିଏ ନା କଲେ ମଧ୍ୟ କାର୍ଯ୍ୟଟି କଲେ ମଧ୍ୟ କିନ୍ତୁ ଅଶ୍ରଦ୍ଧାର ସହିତ କରିବେ, ଏବଂ ଯେଉଁମାନେ ଅକର୍ତ୍ତା ଉଚ୍ଚାରିତ ପିତୁ, ଯେଉଁମାନେ କହିଲେ ମଧ୍ୟ ଯେ କରିବେ ନାହିଁ ସେମାନେ ହେଉଛନ୍ତି ପୁତ୍ର ନୁହନ୍ତି, ସେମାନେ ହେଉଛନ୍ତି ମୂତ୍ର ବା ବିଷ୍ଠା। ତେଣୁ ଏଇଭଳି ଭାବରେ ସେ କହି ତାଙ୍କର ଯୌବନକୁ ପ୍ରଦାନ କରିଛି। ସେଇ ପୁରୁବଂଶରେ ଆସୁଛନ୍ତି ମାନେ କିଏ କୁରୁମାନେ, ପାଣ୍ଡବମାନେ ସବୁ କୌରବମାନେ ଏମାନେ ପୁରୁବଂଶରେ ଆସୁଛନ୍ତି। ତେଣୁ ଏଠି ଯେଉଁ କୁହାଗଲା ଯେ ଯଦୁଭି ସାପାତ, ଯଦୁ ଯଜାତିଙ୍କର ଅଭିଶାପରେ ଯଦୁମାନେ ଯାଦବ ଜନେଇ ନୃପାସନେ ରାଜସିଂହାସନେ ନ ଆସିତବ୍ୟମ, ସେମାନେ ବସିପାରିବେ ନାହିଁ, ବସିପାରିବେ ନାହିଁ। ନ ଉପବିଷ୍ଟବ୍ୟମ ଭବତୁ ଯାଦବତ୍ୱପି ମଦାଜ୍ଞା ନ ଦୋଷ ଇତି ଭାବ। ଆଉ ଉଗ୍ରସେନ ସେ କ'ଣ ଯଦୁ ନୁହଁ କି, ଯଦୁ ବଂଶରେ ଆସୁନାହାନ୍ତି ଉଗ୍ରସେନ, ତାହେଲେ ସେ କେମିତି ବସିବେ? ଭଗବାନ କହୁଛନ୍ତି, ତାଙ୍କ କହିବାର ଉଦ୍ଦେଶ୍ୟ ହେଉଛି ମୋର ଆଜ୍ଞାରେ ଭବତୋ ଯାଦବତ୍ୱପି ମଦ ଆଜ୍ଞା ନ ଦୋଷ, ମୁଁ ଆଜ୍ଞା ଦେଉଛି। ଭଗବାନ ପାଖରେ ସବୁ କୁହାଗଲା ନା, ତା ପୂର୍ବରୁ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ, ସବୁକିଛି ସେ କରିପାରିବେ। ଭଗବାନ ସିଏ କାହାର ସାପ କାମ କରିବେ? ଭଗବାନ ପାଖରେ ଯେମିତି ଦକ୍ଷ ସାପ ଦେଇଥିଲେ, ଅଭିଶାପ ଦେଇଥିଲେ ନାରଦ ମୁନିକୁ, ତମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ, କିନ୍ତୁ ଏ ସାପଟା ଅନ୍ୟଠାରେ କାମ କରୁଥିଲା ସିନା ଅଭିଶାପଟା, କିନ୍ତୁ ଦ୍ୱାରକାରେ ସେଇଟା କାମ କରୁନଥିଲା। ପିଣ୍ଡାରିକ କ୍ଷେତ୍ରରେ ସବୁବେଳେ ଏମାନେ ରହୁଥାନ୍ତି, ସବୁବେଳେ ସେଠି ତାଙ୍କର ସେଠି କାମ କରିବ ନାହିଁ, ଅଭିଶାପ କାର୍ଯ୍ୟ କରିବ ନାହିଁ। ଭଗବାନ ପାଖରେ ଆଉ ଇଏ ସବୁ କାର୍ଯ୍ୟ କରିବ? ତେଣୁ ଭଗବାନ କହୁଛନ୍ତି ତୁମେ ରାଜା ହୁଅ, ସେତେବେଳେ ଆଉ ଯଯାତି ମହାରାଜଙ୍କ ଅଭିଶାପ କ'ଣ? ଯଯାତି ମହାରାଜଙ୍କ ବଂଶରେ ଯଦୁ ବଂଶରେ ଆସିଥିଲେ ଜଣେ ରାଜା ଥିଲେ, ପ୍ରସିଦ୍ଧ ରାଜା, ସେ ହେଉଛନ୍ତି କିଏ, ସହସ୍ରବାହୁ ଅର୍ଜୁନ, ସହସ୍ରାର୍ଜୁନ, 1000 ହାତ ଥିଲା ତାଙ୍କର। ସେ ଯଦୁବଂଶରେ ଆସିଲେ ମଧ୍ୟ ସିଏ ଦତ୍ତାତ୍ରେୟ କୃପାରୁ ବହୁତ ପ୍ରକାର ଐଶ୍ୱର୍ଯ୍ୟଶାଳୀ ହୋଇଯାଇଥିଲେ, ରାଜା ହୋଇଥିଲେ, ବହୁତ ପ୍ରକାର ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି 13 ନମ୍ବର ଶ୍ଳୋକରେ କୁହାଯାଉଛି ଯେ ଭଗବାନ ତ୍ୱମେବ ନୃପ ଭବ, ଇଏ କ'ଣ ଉଗ୍ରସେନ କ'ଣ ଜାଣିପାରିନାହାନ୍ତି ଇଏ ଭଗବାନ ବୋଲି କୃଷ୍ଣ ଯେଉଁ ସବୁ କାର୍ଯ୍ୟ କଲେ ଅଦ୍ଭୁତ କାର୍ଯ୍ୟ। ଉଗ୍ରସେନ ମଧ୍ୟ ଭଗବାନଙ୍କ ଭକ୍ତ ବୋଲି ଆମେ ଶୁଣିଛୁ, ଭଗବାନ ଭକ୍ତ, ଭଗବାନଙ୍କ ଭକ୍ତ ନହେଲେ କିଏ ତାଙ୍କ ସାଙ୍ଗରେ ଲୀଳାରେ ସାମିଲ ହେବେ କି? କଂସ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ନିଜ ପାର୍ଟିର, ତାଙ୍କର ଗୋଟିଏ ପାର୍ଟି, ସେମାନେ ରୋଲ୍ କରୁଛନ୍ତି, ଅପୋଜିସନ୍ ରୋଲ୍ କରୁଛନ୍ତି ଆମକୁ ଶିକ୍ଷା ଦେବା ପାଇଁ। ଯାହା ବି ହେଉ, ଉଗ୍ରସେନ ଭଗବାନଙ୍କର ଭଗବତ୍ତାକୁ ଅଙ୍ଗ ଲିଭେଇଛନ୍ତି, ତେଣୁ ସିଏ କହିବେ ଯଦି ଭଗବାନ ତ୍ୱମେବ ନୃପ ଭବ, ପ୍ରଭୁ ଆପଣ ନୃପ ହୁଅନ୍ତୁ, ଆପଣ ଭଗବାନ, ରାଜାଟା ବଡ଼ କଥା କ'ଣ? ରାଜାଙ୍କର 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 ରାଜା, କେତେ ରାଜାଙ୍କର ରାଜା ଆପଣ, ଆପଣ ରାଜା ହୁଅନ୍ତୁ, ପ୍ରଭୁ ନୃପ ହୁଅନ୍ତୁ। ତ୍ୱମେବ ଅସ୍ମାନ ଆଜ୍ଞା ପାଇଛି, ଆପଣ ହିଁ ଆମକୁ ଆଜ୍ଞା ପ୍ରଦାନ କରନ୍ତୁ, ଆମେ କ'ଣ ଆପଣଙ୍କ ସେବା କରିବୁ। ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାରେ ଯେଛେ ନାଚାଏ ସେ ତେଚେ କରେ ନୃତ୍ୟ, ସିଏ ହେଉଛନ୍ତି ଭଗବାନ, ଆଉ ସମସ୍ତେ ନୃତ୍ୟ। ଶିବଠୁ ବଳରାମଠୁ ଆରମ୍ଭ କରି ଶିବ ପର୍ଯ୍ୟନ୍ତ ଯେତେ ଯାହା ରହିଲେ ସବୁ, କୃଷ୍ଣଙ୍କୁ ଛାଡ଼ିଦେଲେ ଆଉ ଯିଏ ସବୁ ରହିଲେ ସମସ୍ତେ ତାଙ୍କ ନୃତ୍ୟ। ତେଣୁ ଏଇଟା ଯଦି କହିବେ ତ୍ୱମେବ ଆଜ୍ଞା, ତ୍ୱମେବ ଅସ୍ମାନ ଆଜ୍ଞା ପାଇଛି ମା ବଦତି ଆହ, ତେଣୁ ଭଗବାନ କହିବେ ନା ନା ଏଇଟା କୁହ ନାହିଁ, ଯଯାତି ସାପାଦିତି, ଯଯାତିଙ୍କର ସାପରେ ମୁଁ ଆମେ ବସିପାରିବୁ ନାହିଁ, ରାଜଗାଦୀରେ ଆମେ ବସିପାରିବୁ ନାହିଁ। ତେଣୁ ତବ ତୁ ଯାଦବତ୍ୱପି ତେଣୁ ଉଗ୍ରସେନ କହିଲେ ମୁଁ ତ ଯଦୁଙ୍କ ଯଦୁବଂଶରେ ଆସିଛି ମୁଁ କେମିତି ବସିବି ନା ତୁମର ଯଦୁ ହେଲେ ମଧ୍ୟ ମଦ ଆଜ୍ଞାୟ ନାସ୍ତି ଦୋଷ ଇତି ଭାବ ମୁଁ ଆଜ୍ଞା ଦେଉଛି ଯେମିତି ଅର୍ଜୁନକୁ ଚାହୁଁଥିଲେ ଯୁଦ୍ଧ କରିବେ ନାହିଁ ଯୁଦ୍ଧ କଲେ ହତ୍ୟା ହେବ ପାପ ହେବ କିନ୍ତୁ ଭଗବାନ କହିଲେ ତୁମେ ଯୁଦ୍ଧ କର ମାମେକଂ ଶରଣଂ ବ୍ରଜ ଅହଂତ୍ୱାଂ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି ଯାହା ସବୁ ରହିଛି ସର୍ବ ପାପ ଯେଉଁ ରହିଛି ଯୁଦ୍ଧ କଲେ ଯେଉଁ ପାପ ହେବ ସେ ପାପରୁ ମୁଁ ତୁମକୁ ମୁକ୍ତି କରିବି କିଛି ଅସୁବିଧା ନାହିଁ ଚିନ୍ତା କର ନାହିଁ ଶାସ୍ତ୍ରରେ କୁହାଯାଇଛି ଭଗବାନଙ୍କ ନିମିତ୍ତ ଯଦି ପାପ କରାଯାଏ ସେଇଟା ପୁଣ୍ୟରେ ପରିଣତ ହୋଇଯିବ କିନ୍ତୁ ଭଗବାନଙ୍କ ପାଇଁ ଯେଉଁ ତଥାଗତ ପୁଣ୍ୟ ସେ ମଧ୍ୟ ପାପ ଭଗବତ ଗୀତାରେ ଭଗବାନ କହିଲେ ନା ଯେ ଯଜ୍ଞାଶିଷ୍ଟ ସିନାଚନ୍ତ ମୁଚ୍ୟନ୍ତ ସ୍ୱରୂପ କିଳିବି ସେଇ ଭୁଞ୍ଜତେ ତୁ ଅଘଂ ପାପା ଯେ ପଚନ୍ତି ଆତ୍ମ କାରଣାତ୍ ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ନିଜ ପାଇଁ ରୋଷେଇ କରୁଛନ୍ତି ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ନନୁ ସର୍ବେପି ଏତେ ମହାନ୍ତ ସ୍ୱତନ୍ତ୍ରା ଏତାନ୍ ପ୍ରତି ଆଜ୍ଞାପନେ ମମ କା ଯୋଗ୍ୟତା ଯଦୁବଂଶରେ ଯେତେ ସବୁ ରହିଛନ୍ତି ସମସ୍ତେ ସବୁ କ'ଣ ମହାନ୍ତ ମହାନ୍ତ ସ୍ୱଭାବ ମହାନ୍ତ ସେମାନେ ମହତ୍ ବ୍ୟକ୍ତି ମହାତ୍ମା ମାନସ ମାଙ୍କ ପାର୍ଥ ଦୈବିଂ ପ୍ରକୃତି ମା ଆସିଥା ସେମାନେ ଭୌତିକ ଜଗତ ତ୍ରିଗୁଣ ଭିତରେ ନଥିଲେ ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ମହାନ୍ତ ସ୍ୱତନ୍ତ୍ରା ସ୍ୱତନ୍ତ୍ରା କହିଲେ ସେମାନଙ୍କ ମଧ୍ୟ ସବୁ ଶକ୍ତିଶାଳୀ ରହିଛନ୍ତି ଯଦୁବଂଶରେ ଜନ୍ମ ହେଇଛନ୍ତି ମାନେ ଯଦୁବଂଶରେ ଆସିଛନ୍ତି ମାନେ ତାଙ୍କର ଅସୀମ ଶକ୍ତି ରହିଛି ଏତାନ୍ ପ୍ରତି ଆଜ୍ଞାପନେ ମମ କା ଯୋଗ୍ୟତା ଏମାନଙ୍କ ପ୍ରତି ମୁଁ ଆଜ୍ଞା ଦେବି ମୋର କ'ଣ ଯୋଗ୍ୟତା ଅଛି ଇତି ଆଶଙ୍କା ଆହ ଭଗବାନ ଏଇଟାକୁ କାଳେ ଉଗ୍ରସେନ ଏଇଟା ଆଶଙ୍କା କରିବେ ତେଣୁ ଭଗବାନ ମଧ୍ୟ ଆଶଙ୍କା କରି ଏକଥା କହୁଛନ୍ତି ପ୍ରଜା ଇତି ତୋ ଅଧୀନ ନି ଇତି ଅର୍ଥ ଆମେ ଆପଣଙ୍କ ପ୍ରଜା ଆପଣଙ୍କ ଅଧୀନ ପୁନର୍ବ୍ରଜ କମିଶନ ସୟା ଚାତ୍ମନ ରାଜତ୍ୱ ପରିହୃତ୍ତମ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନ ଚିନ୍ତା ଏବେ ମଧ୍ୟ ଚିନ୍ତା କରୁଛନ୍ତି ସେଇଠି ରହିବେ ବୋଲି ଚିନ୍ତା କରୁନାହାନ୍ତି ସେ ଭାବୁଛନ୍ତି ପଳେଇଯିବା ପୁନର୍ବ୍ରଜ ଗମିଷୟା ପୁଣି ବ୍ରଜ ଚାଲିଯିବା ଚାତ୍ମନ ରାଜତ୍ୱ ପରିହୃତ୍ତମ ତେଣୁ ସେ ରାଜା ହେବା ପାଇଁ ଚାହୁଁନଥିଲେ ଯଦି ତାଙ୍କର ଆଜ୍ଞାରେ ଉଗ୍ରସେନ ରାଜା ହେଲେ ଯଦୁଙ୍କର ସାପ ଲାଗିବ ନାହିଁ ତାହେଲେ ଇଏ କ'ଣ ରାଜା ହେଲେ ଯଦୁଙ୍କର ସାପ ଲାଗିବ ନାହିଁ କି ଯଦୁଙ୍କ ସାପ କ'ଣ ଲାଗିବ କିନ୍ତୁ ଭଗବାନଙ୍କର ଏପର୍ଯ୍ୟନ୍ତ ଇଚ୍ଛା ରହିଛି ବ୍ରଜକୁ ପଳେଇବେ ବୋଲି କେମିତି ସୁବିଧା କାରଣ ମାଆଙ୍କୁ କହିକିରି ଆସିଛନ୍ତି ବଂଶୀଟା ରଖ ମୁଁ ଆଜି ଯାଉଛି ତ୍ରୟୋଦଶୀ ତିଥିରେ ଯାଉଛନ୍ତି ଚତୁର୍ଦ୍ଦଶୀ ତିଥିରେ ଧନୁ ଯଜ୍ଞ ଦେଖି ପଞ୍ଚମୀ ପୂର୍ଣ୍ଣମୀ ଦିନ ଅମାବାସ୍ୟା ଦିନ ଆସି ପହଞ୍ଚିଯିବି ଫାଲ୍ଗୁନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଆସି ପହଞ୍ଚିଯିବି କିନ୍ତୁ ଭଗବାନ ଯେ ଗଲେ ଆଉ ତାଙ୍କର ଇଚ୍ଛା ଥିଲେ ମଧ୍ୟ ଆସିପାରିଲେ ନାହିଁ ଭଗବାନ ମଧ୍ୟ ଦୈବର ଅଧୀନ ହୋଇଗଲେ ସ୍ୱତନ୍ତ୍ର ପୁରୁଷ ମଧ୍ୟ ଅସ୍ୱତନ୍ତ୍ର ହୋଇଗଲେ ପରତନ୍ତ୍ର ହୋଇଗଲେ ତାଙ୍କ ଭକ୍ତଙ୍କ ଅଧୀନ ହୋଇଯାଆନ୍ତି ଅହମ୍ ଭକ୍ତ ପରାଧୀନ ଇ ଅସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁଭିର୍ଗସ୍ତ ହୃଦୟ ଭକ୍ତୈର୍ ଭକ୍ତଜନ ପ୍ରିୟ ସିଏର ଭକ୍ତର ଅଧୀନ ହୋଇଯାଆନ୍ତି ଆଜି ଭଗବାନ ଏଠି ବସିଛନ୍ତି ପୂଜା ପାଉଛନ୍ତି ଆମ ଅଧୀନରେ ରହିଛନ୍ତି ସିଏ ଆମେ ତାଙ୍କୁ ଲୁଗା ପିନ୍ଧିଲେ ସେ ପିନ୍ଧିବେ ଖାଇବାକୁ ଦେଲେ ସେ ଖାଇବେ ଶୋଇବାକୁ ଶୁଆଇ ଦେଲେ ସେ ଶୋଇବେ ନହେଲେ କିଛି କରିପାରିବେ ନାହିଁ ଯଦିଓ ସେ ଭଗବାନ ସ୍ୱତନ୍ତ୍ର ଈଶ୍ୱର ଇଏ ହେଉଛି ଭକ୍ତ ପରାଧୀନତା ଭଗବାନଙ୍କର ଭଗବାନ ସ୍ୱତନ୍ତ୍ର କିନ୍ତୁ ତଥାପି ସେ ତାଙ୍କ ଭକ୍ତଙ୍କର ଅଧୀନ ହୋଇଯାଆନ୍ତି ଭକ୍ତଙ୍କର ଅଧୀନ ହେବା ପାଇଁ ସେ ଭଲ ପାଆନ୍ତି ତେଣୁ ଭଗବାନ ଏବେ ମଧ୍ୟ ଚାହୁଁଥିଲେ ପଳେଇଯିବେ କିନ୍ତୁ ବ୍ରଜକୁ ପଳେଇଯିବେ ପିତାମାତାଙ୍କୁ ପରେ କହିବେ ପିତାମାତାଙ୍କୁ କହିବେ ଯାଇକିରି ନନ୍ଦ ମହାରାଜକୁ କହିବେ ମାତା ତ ଆସିନାହାନ୍ତି ନନ୍ଦ ମହାରାଜକୁ କହିବେ ଯାଇକି ବୁଝେଇ ସୁଝେଇ କହିବେ ତାଙ୍କୁ ବିଦା କରିବେ ସେ ଚାହୁଁଥିଲେ ପଳେଇଯିବା ପାଇଁ ପିତାଙ୍କ ସାଙ୍ଗରେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର ମନରେ ରହିଛି ସେଇଟା ଧାରଣା ତେଣୁ 14 ନମ୍ବର ଶ୍ଳୋକରେ କୁହାଯାଉଛି ମୟି ଭୃତ୍ୟ ଉପାସନେ ଭବତୋ ବିବୁଧାଦୟ ବଳିଂ ହରନ୍ତ୍ୟା ବନତଃ କିମୁତାନି ନରାଧିପା ଏ ଶ୍ଳୋକଟି ମୋର ମନେ ପଡ଼ୁଛି ମୁଁ ଇସ୍କନ ଭୁବନେଶ୍ୱର କହିଥିଲି ଏ ଶ୍ଳୋକଟି ଦେଇଥିଲି କ୍ଲାସ୍ ଦେଇଥିଲି ଆମର ସବୁଠି ମନ୍ଦିରରେ ଗୋଟିଏ ଗୋଟିଏ ଶ୍ଳୋକ ଆଲୋଚନା ହେଉଛି ଆମର ଏଠି ଟିକେ ଅଲଗା ସ୍ୱତନ୍ତ୍ର ଭାବରେ ଚାଲିଛି କାହିଁକି ନା ଆମର ତ ଶୁଣିବା ପାଇଁକି ଲୋକ ନାହାନ୍ତି ଆଉ କିଏ କାହାକୁ କହିବା ଆମେ ଗୋଟିଏ ଶ୍ଳୋକ କାହାକୁ କେତେ ବଜେଇ କହିବା ଗପ କହି ଗୀତ ବୋଲି ନାଚିକି ସବୁ କଲେ ମଧ୍ୟ କେହି ଲୋକ ଶୁଣୁନାହାନ୍ତି। ଆଉ ଯଦି ଆମେ ଖାଲି ତତ୍ତ୍ୱ କହିବା କିଏ ଶୁଣିବ ତାକୁ? ଓ ସେଠି ଓହୋ ଓ ଶୁକ୍ରବାର ସେ ଯେଉଁ ଇଏରେ ଆଚ୍ଛା ଆଚ୍ଛା। ତେଣୁ ଆମର ଏଇଟା ଗୋଟେ ଆମର ଗୋଟେ ନୂଆ ଷ୍ଟାଇଲ ଏଠି ଚାଲିଛି ଭାଗବତ କଥା। ଏଠି ଭାଗବତ ସପ୍ତାହ ଚାଲିଛି, କଥା ନୁହଁ, ସପ୍ତାହ ଚାଲିଛି। ତେଣୁ ହଁ ଏଇ ଶ୍ଳୋକଟି ଆମେ ସେଠି ଭୁବନେଶ୍ୱର କହିଥିଲୁ। ମୟି ଭୃତ୍ୟ ଉପାସିନୀ ଭବତୁ ବିବୁଧାଦୟ ବଳିଂ ହରନ୍ତି ଅବନତଃ କିମୁତାନି ନରାଧିପା। ଗୋଟିଏ ଶ୍ଳୋକକୁ ମୁଁ କହିଥିଲି ବୋଲି ମୋର ମନେ ଅଛି, ନହେଲେ ଯଦି ଅନେକ ଶ୍ଳୋକ କହିଥାନ୍ତି ମନେ ନଥାନ୍ତା। ଗୋଟିଏ ଶ୍ଳୋକକୁ ଘଣ୍ଟାଟେ କହିବା ପାଇଁ ସେଭଳି ଭାବରେ ଦରକାର, ଷ୍ଟକ୍ ଦରକାର ନା, କେଉଁ କୋଟା କହିବା, ଆଉ ମନ ଇଚ୍ଛା ତ କଥା କହିବା ନାହିଁ। ତେଣୁ ଏଇ ଶ୍ଳୋକଟି ମୋର ଭୁବନେଶ୍ୱର କହିଥିଲି ମୋର ମନେ ଅଛି। ଯାହା ହଉ ଆମେ ପୁଣି ଏଇ ଶ୍ଳୋକଟି କହିବା। ସେଇ ଗୋଟିଏ ଶ୍ଳୋକକୁ ହଜାର ଥର କହିଲେ ମଧ୍ୟ କିଛି ଅସୁବିଧା ନାହିଁ। ଆମର ଗୋଟେ କୁହାଯାଇଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏବଂ ଆମର ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆମର ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକକୁ 3 ମାସ ଧରି କହିଥିଲେ ଢାକାରେ। ଏ ଗୋଟେ ରେକର୍ଡ଼ ରହିଛି, 3 ମାସ ଧରି କହିଥିଲେ ଗୋଟିଏ ଶ୍ଳୋକ ଜନ୍ମାଦି ଅଶ ଯଥ। ଏଇ ଶ୍ଳୋକଟିକୁ ଢାକାରେ ଆମର ଗୋଟେ ରହିଛି, ଗୌଡ଼ିଆ ବୈଷ୍ଣବମାନଙ୍କର ରହିଛି, 64ଟା ମଠ କରିଥିଲେ ନା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତେଣୁ ଢାକାରେ ସେ ପ୍ରବଚନ ଦେଇଥିଲେ 3 ମାସ ଧରି ଏଇ ଗୋଟିଏ ଶ୍ଳୋକ ଉପରେ, ଜନ୍ମାଦି ଅଶ ଯଥ ଗୋଟିଏ ଶ୍ଳୋକ 3 ମାସ ଧରି ପ୍ରବଚନ ଦେଇଥିଲେ। ତେଣୁ ଆମେ ତ ଗୋଟିଏ ଥର କହିଥିଲୁ, ଏବେ ଦ୍ୱିତୀୟ ଥର କହୁଛୁ, ଏ ବଡ଼ କଥା କ'ଣ? ତେଣୁ ଏଇ ଶ୍ଳୋକରେ କୁହାଯାଉଛି, ମମ ତାଦୃଶୀ ଶକ୍ତି ଶକ୍ତି ନାନ୍ତିତି ଚେତ୍ ତତ୍ରାହ। ଯଦି ଉଗ୍ରସେନ କହେ ପ୍ରଭୁ ମୋର ସେଭଳି ଶକ୍ତି ନାହିଁ ରାଜା ହେବା ପାଇଁ, ରାଜା ହେବା ମୁଁ ଶକ୍ତିହୀନ ବୋଲି ମୋତେ ମୋର ପୁଅ ମୋତେ ବନ୍ଧିକି ରଖିଥିଲା ନା, ଆଉ କଂସ ବନ୍ଧିକି ରଖିଥିଲା, ଆଉ ମୋର ଆଶା ନଥିଲା ମୁଁ ରାଜା ହେବି ବୋଲି, ଆଉ ମୁଁ ତ ଆଶା ତ୍ୟାଗ କରିଦେଇଥିଲି। ମୋର ତ ଶକ୍ତି ନାହିଁ, ଶକ୍ତିମାନ ଯଦି ଜଣେ ଶକ୍ତିମାନ ପୁରୁଷ ଆସିଲେ ମୋତେ ପରାସ୍ତ କରିଦେବ, ବନ୍ଦୀ କରିଦେବ, ଆଉ ମୁଁ କ'ଣ ରାଜା ହେବି? ତୁମେମାନେ ସବୁ ଶକ୍ତିମାନ ଅଛ, କଂସକୁ ବଦ୍ଧ କଲ, ଇଏ ଜାଣିନାହାନ୍ତି, ଉଗ୍ରସେନ ଜାଣିନାହାନ୍ତି ସେ ପ୍ରକୃତ ମୋର ପୁଅ ନୁହଁ ବୋଲି, ସେ ଦୁର୍ମିଳର ପୁଅ ବୋଲି ସେ ଜାଣିନାହାନ୍ତି। ସେ ଭାବୁଛନ୍ତି ଇଏ ମୋର ପୁଅ, କାହିଁକି ନା ସେ ସବୁ ତାଙ୍କ ଅଜାଣତରେ ସବୁ ହେଇଛି, ତାଙ୍କ ପତ୍ନୀ ସହିତ ଏ ଦୁର୍ମିଳ ଯେଉଁ ଉଗ୍ରସେନ ରୂପ ଧାରଣ କରି ସଙ୍ଗ କରିଥିଲେ, ଏସବୁ ବହୁତ ଘଟଣା ହେଇଛି ତା ଭିତରେ। ସେ ଯାହା ବି ହଉ, ପୁଅ ଦ୍ୱାରା ମୁଁ ପରାହତ ହେଇଗଲି, ଆଉ ଅନ୍ୟମାନେ ସବୁ ଅଛନ୍ତି, ମୋର କ'ଣ ଶକ୍ତି ଅଛି ମୁଁ ରାଜା ହେବି? ତେଣୁ କାଳେ ଏଇଟା ଉଗ୍ରସେନ ଚିନ୍ତା କରି ଭଗବାନ କହୁଛନ୍ତି, ଦେଖ ପିତାମହ ମାତାମହ ନାନା ବା ଅଜା, ଦେଖ ଓଡ଼ିଆରେ କହିଲେ ଅଜା କହିବେ ନା, ଅଜା ଦେଖ ମୟି, ଭଗବାନ ନିଜେ ହାତ ଲଗେଇ କହୁଛନ୍ତି, ମୟି ମାନେ ଶ୍ରୀକୃଷ୍ଣ ଭୃତ୍ୟ, ମୁଁ ତୁମର ଭୃତ୍ୟ। ଅଜା ନାତି ଥଟତମସ ହୁଏ ନା ନାହିଁ? ଅଜା ନାତି ଥଟତମସ ହବ ନା? ଏଠି ଥଟତମସ ଚାଲିବ ବର୍ତ୍ତମାନ ଉଗ୍ରସେନଙ୍କ ସହିତ। କହିଲେ ଦେଖ ମୁଁ ଭୃତ୍ୟ ତୁମର, ଆଜ୍ଞା କାରକେ ତତ୍ରାପି ଉପାସିନୀ, ମୁଁ ତୁମକୁ ଉପାସନା କରୁଛି, ତଦୁପାସନା କରବତୀ ସତୀ ବିବୁଧାଦୟ। ଏ ଦେବତାମାନେ କ'ଣ ବଡ଼ କଥା, ଦେବାଦୟ ଅପି ଅବନତା, ସେମାନେ କ'ଣ ତୁମ ସହିତ ଯୁଦ୍ଧ କରିବେ? ସେମାନେ ଆପଣଙ୍କ ପାଖରେ ଆସିକିରି ମଥା ନୁହାଁଇକି ରହିବେ। ଅବନତା ସନ୍ତ ଭବତ ବଳିଂ, ବଳିଂ କହିଲେ ଉପହାରମ ହରନ୍ତି, ଦେବଲୋକର ଯେଉଁ ସବୁ ରହିଛି ପ୍ରେଜେଣ୍ଟେସନ ସବୁ ରହିଛି ସବୁ ପ୍ରଦାନ କରିବେ, ଦେବଲୋକରେ ସବୁ ଉତ୍କୃଷ୍ଟ ବସ୍ତୁ ରହିଛି, ସବୁ ଉତ୍କୃଷ୍ଟ ବସ୍ତୁ, ପାରିଜାତ ଏଭଳି ପୁଷ୍ପ ରହିଛି ସେ ଅମ୍ଳାନ ମଳାନ ହେବ ନାହିଁ, କାମଧେନୁ ଗାଭି ରହିଛି ଯେତେ କ୍ଷୀର ଚାହିଁଲେ ଦେଇପାରିବେ, ଏଭଳି ଭାବରେ ବହୁତ ପ୍ରକାର ରହିଛି, ଅମୃତ ରହିଛି ସ୍ୱର୍ଗରେ, ବହୁତ ବସ୍ତୁ ରହିଛି, ଭୌତିକ ବସ୍ତୁ ଆମର ପୃଥିବୀଠାରୁ ସେ ଆହୁରି ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସବୁ।
ସେମାନେ ସବୁ ଉପହାର ପ୍ରଦାନ କରିବେ। ଭଗବତଃ ବଳିଂ ଉପହାରମ ହରନ୍ତି, ହରନ୍ତି କହିଲେ ଦାସ୍ୟନ୍ତ ପ୍ରଦାନ କରିବେ, ଉପହାର ସବୁ ପ୍ରଦାନ କରିବେ। ଅନ୍ୟେ ଆଉ ଇତର ନରାଧିପା, ଅନ୍ୟ ରାଜାମାନଙ୍କ କଥା କ'ଣ କହିବା, ନରାଧିପ କିମୁ ତ ତାଙ୍କ କଥା କ'ଣ କହିବା, ଯେତେ ରାଜା ଅଛନ୍ତି ଇଏ ମଧ୍ୟ ଆସିବେ, ଜରାସନ୍ଧ ଆସିଲେ ମଧ୍ୟ କ'ଣ ଅଛି, ମୁଁ ଅଛି। ଜରାସନ୍ଧ ଆସିବେ ପ୍ରକୃତ 18 ଥର ଆସିବେ, ଆକ୍ରମଣ କରିବେ 18 ପ୍ରତି ଥରରେ ସେ ଆଣିକି ଆସିବେ 23 ଅକ୍ଷୌଣୀ ସୈନ୍ୟ। 23 ଅକ୍ଷୌଣୀ ସୈନ୍ୟ କେତେ ହେଲାଣି, ମହାଭାରତ ଯୁଦ୍ଧରେ 18 ଅକ୍ଷୌଣୀ ସୈନ୍ୟ ଥିଲେ, ଇଏ ପ୍ରତିବର୍ଷ 23 ଅକ୍ଷୌଣୀ ସୈନ୍ୟ ଆଣିକି ଆସୁଥିଲେ। ସାତଶହ 2,18,700 ଇଏ ଗୋଟିଏ ଅକ୍ଷୌଣୀ ସୈନ୍ୟ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଭାଷାରେ କହୁଛନ୍ତି ଦେ ମମ ତାଦୃଶୀ ଶକ୍ତି ନାହାନ୍ତି ଇତି ତେତ୍ରାହ ମୟି ଭୃତିଏ ତତ୍ର ଉପାସନା ଉପାସନେ ତଦ ଉପାସନା କୁର୍ବତି ସତୀ, ମୁଁ ତୁମର ଉପାସନା କରିବି ଆଉ ମୁଁ ଯାହାର ସେବକ, ଆଉ ତୁମକୁ କିଏ ଆସିପାରିବେ, ତୁମ ପାଖରେ ପହଞ୍ଚି ପାରିବେ, ସମସ୍ତେ ଆସି ମୁଣ୍ଡ ନୁହେଁକିରି ଆପଣଙ୍କୁ ସବୁ ପ୍ରଣାମ କରିବେ, ସମ୍ମାନ ଦେବେ, ନହେଲେ ତାଙ୍କ ଚାକିରି ପଳାଇବ। ଇନ୍ଦ୍ରଠୁ ଆରମ୍ଭ କରି ଯେତେ ରହିଛନ୍ତି, ଇନ୍ଦ୍ର, ଚନ୍ଦ୍ର, ବ୍ରହ୍ମା ଇତ୍ୟାଦି ସମସ୍ତଙ୍କ ଚାକିରି ପଳାଇଦେବ, ଗୋଟେ ଆଜ୍ଞା କରିଦେବେ, ଯଦି ହିୟର୍ ବାଇ ୟୋର୍ ସର୍ଭିସ୍ ଇଜ୍ ଟର୍ମିନେଟେଡ୍, ଗୋଟେ ନୋଟିସ୍ ଦେଇଦେବେ ଉଗ୍ରସେନ, ଚାକିରି ତୁମର ଗଲା, କାହିଁକି ନା କାହିଁ ସରକାର କ'ଣ ମୋର ଅସୁବିଧା ହେଲା, କାହିଁକି ମୋ ଚାକିରି ନେଇଗଲା, ତୁମେ କାହିଁକି ମୋତେ ଆଜି ପ୍ରଣାମ କଲ ନାହିଁ, କାହିଁକି ମୋତେ ଉପହାର ଦେଲ ନାହିଁ। ତେଣୁ ସବୁ ଦେବତାମାନେ ଆସି ଉପହାର ପ୍ରଦାନ କରିବେ, ଭଗବାନ କହିଦେଇଗଲେ ସବୁ ଦେବତାମାନେ ଆସି ଫଲୋ କରିବେ। ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ, ଭଗବାନଙ୍କ କଥାକୁ ସମସ୍ତେ ମାନିବେ, ନ ମାନିଲେ ରହିଛି କ'ଣ ସେ ଶ୍ଳୋକ ରହିଛି ଆମର ଯେଉଁ ଅଷ୍ଟଦଶ ଶତନାମରେ, କୃଷ୍ଣ ନାମ ଭଜ ଜୀବ ଆର ସଭ ମିଛେ ପଲାଇତେ ପଥ ନାହିଁ ଜମ ଆଛେ ପିଛେ, ହରି ନାମ କୃଷ୍ଣ ନାମ ବଡ଼ଇ ମଧୁର ଜେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କାହାର ଚାକିରିକୁ ଭୟ ନାହିଁ, ବ୍ରହ୍ମା ଭୟ କରିଗଲେ ଚାକିରି ପଳାଇବ ବୋଲି ଦଶମ ସ୍କନ୍ଧ 14 ଅଧ୍ୟାୟରେ କହିଛନ୍ତି ପ୍ରଭୁ, ତଦସ୍ତୁମେନାଥ ସବୁରି ଭାଗୋ ଭବିତ୍ରବାନ୍ୟତ୍ର ତୁବାତୁରସ୍ୟାମ ଚେନାହମେ କୋବି ଭବଜ୍ଜନାନାମ ଭୂତ୍ୱା ନିସେବେ ତବ ପାଦ ପଲ୍ଲଭମ୍। ବ୍ରହ୍ମା ଯେଉଁ ଭୁଲ କରିଦେଲେ, ଚୋରି କଲେ, ଜୀବନର ପ୍ରଥମ ଥର ପାଇଁ ଚୋରି କରିଥିଲେ, ଏବଂ ସେଇଟା ଫାର୍ଷ୍ଟ ଆଣ୍ଡ ଲାଷ୍ଟ, ସେକେଣ୍ଡ ଟାଇମ୍ ସେ କରିନାହାନ୍ତି ସେଭଳି କାର୍ଯ୍ୟ, ଚୋରି ଚୌର୍ଯ୍ୟ କାଗିରି ସାରି ଛାଡ଼ିଦେଲେ, ସିଏ ଭୁଲ ହେଇଗଲା ବୋଲି କହିକିରି କ୍ଷମା ପ୍ରାର୍ଥନା କରୁ। ତଦସ୍ତୁ ମେନା ତ ସବୁରି ଭାଗ, ପ୍ରଭୁ ମୋର ଏଇ ଭାଗ୍ୟ ହଉ, ମୋର ତ ବ୍ରହ୍ମା ଚାକିରି ଗଲା, କିଛି ଅସୁବିଧା ନାହିଁ, ଏ ଏଇ ଏଇ ବ୍ରହ୍ମା ଜନ୍ମରେ ହଉ ବା ଗୋଟେ ପଶୁପକ୍ଷୀ କୀଟ କର ଦିଅନ୍ତୁ, ମୋର କିଛି ଅସୁବିଧା ନାହିଁ। କିନ୍ତୁ ଜେନା ହମେକ ବି ଭବତ ଜନାନାମ, ଯେମିତି ମୁଁ ଆପଣଙ୍କର ଯେଉଁ ଜନ ହେବି, ଭବତ ଜନାନାମ ଜହ୍ନ ହେଇକି କ'ଣ କରିବି ନା, ଭୂତୁଆ ନିଶେବେ ତବ ପାଦ ପଲ୍ଲଭ, ଆପଣଙ୍କ ପାଦ ପଦ୍ମକୁ ସେବା କରିବି, ପାଦ ସେବା କରିବି। ଏଇଭଳି ଭାବରେ ସ୍ତୁତି, ଇନ୍ଦ୍ର ମଧ୍ୟ ଭୟ କରିଗଲେ ଚାକିରି ପଳାଇବ ବୋଲି ଦଶମ ସ୍କନ୍ଧ 27 ଅଧ୍ୟାୟରେ କ୍ଷମା ପ୍ରାର୍ଥନା କରିଛନ୍ତି, ଆମେ ଆଲୋଚନା କରୁଥିଲେ, କ୍ଷମା ପ୍ରାର୍ଥନା କରିଛନ୍ତି ସବୁ, ବରୁଣ କ୍ଷମା ପ୍ରାର୍ଥନା କରୁଛନ୍ତି, ସମସ୍ତେ କ୍ଷମା ପ୍ରାର୍ଥନା କରୁଛନ୍ତି, ଆମକୁ କ୍ଷମା କରିଦିଅନ୍ତୁ, ଚାକିରି ପଳାଇବ ସମସ୍ତଙ୍କର, ଯେତେ ପ୍ରଜାପତି ରହିଛନ୍ତି ସମସ୍ତଙ୍କର। ତେଣୁ ଭଗବାନ ସେ କଥା କହୁଛନ୍ତି, ମୟି ଭୃତ୍ୟ ଉପାସନା, ମୁଁ ଭୃତ୍ୟ ଆପଣଙ୍କର, ମୁଁ ଯଦିଓ ମାଲିକ, ଆପଣ ମୋର ଭୃତ୍ୟ, କିନ୍ତୁ ମୁଁ ବର୍ତ୍ତମାନ ରୋଲ୍ କରୁଛି ଆପଣଙ୍କ ଭୃତ୍ୟ ହିସାବରେ ରୋଲ୍ କରୁଛି। ଏକଥା ତୃତୀୟ ସ୍କନ୍ଧ 2 ଅଧ୍ୟାୟରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଚିନ୍ତା କରି ଭଗବାନ କିଭଳି ଭୃତ ହେଇକି ରହିଥିଲେ ଚିନ୍ତା କରି ସେ ସହିପାରୁନାହାନ୍ତି। ଭଗବାନ ଏଭଳି ଈଶ୍ୱର ହେଇକରି ମଧ୍ୟ ଏଭଳି ଦିନ ଭାବରେ ରୋଲ୍ କରୁଥିଲେ, ରୋଲ୍ ମାନେ ପ୍ରକୃତରେ କରୁଥିଲେ, ଖାଲି ଅଭିନୟ କରୁଥିଲେ ତା ନୁହଁ, ପ୍ରକୃତ ଭାବରେ ସେ କାଲି ସେସବୁ ଦେଖାଉଥିଲେ। କ'ଣ ସେ ଶ୍ଲୋକ ଅଛନ୍ତି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି, ଆମର ତାକୁ ଶ୍ଲୋକ ସବୁ ମନେ ରହୁନାହିଁ କିଛି, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଶ୍ଲୋକ ଅଛନ୍ତି, ତତ୍ତସ୍ୟ କୈଙ୍କର୍ଯ୍ୟ ମଳଙ୍ଗୁତାନ ବିଗ୍ଳାପୟତ୍ୟଙ୍ଗ ଯଦୁକ୍ରସେନମ ତିଷ୍ଠନ୍ ନିସନ୍ନ ପରମେଶ ନିଧିସ୍ନେ ନିବୋଧୟ ଦେବ ନିଧାରୟତି। ଉଦ୍ଧବ ମନେ ପକାଉଛନ୍ତି, ବିଦୁରଙ୍କୁ କହୁଛନ୍ତି, ତତ୍ତସ୍ୟ କୈଙ୍କର୍ଯ୍ୟ ଭଗବାନଙ୍କର ସମସ୍ତେ କିଙ୍କର। ଆମେ ଗୋପୀମାନେ କହିଲେ ନା ଅଶୁଳ୍କ ଦାସିକା, ଆମେ ଆପଣଙ୍କୁ ସବୁ କିଙ୍କର, ଅଶୁଳ୍କ କୌଣସି ଆମର ଦରକାର ନାହିଁ, କିଛି ପଇସା ଦରକାର ନାହିଁ, ଆମେ ଫ୍ରିରେ ସେବା କରୁ, ସେତିକି ଆମକୁ ଅନୁମତି ଦିଅନ୍ତୁ, ଆମେ ସେବା କରିବୁ ଆପଣଙ୍କର, କିଛି ପଇସା ଆମର ଦରକାର ନାହିଁ, ଅଶୁଳ୍କ ଦାସିକା, ଆମେ ଆପଣଙ୍କୁ ଅଶୁଳ୍କ କୌଣସି ଶୁଳ୍କ ଆପଣ ଦେବା ଦରକାର ପଡ଼ିବ ନାହିଁ, ଦିନକୁ କେତେ ମଜୁରୀ ଦେବ, ଅଶୁଳ୍କ ଦାସିକା ଆମେ ଆପଣଙ୍କର। ସେମିତି ଏଠି ମଧ୍ୟ ଯଦିଓ ସମସ୍ତେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କର ସେବା କରିବା ପାଇଁ, ଯେଉଁମାନେ ଭଗବାନ ଭକ୍ତ ସେମାନେ କହନ୍ତି, ପ୍ରଭୁ ମୋତେ କିଛି ଦରକାର ନାହିଁ, ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମ ହେ, ମୁଁ କେବଳ ଆମକୁ ମୋତେ ଅନୁମତି ଦିଅନ୍ତୁ, ମୁଁ ଆପଣଙ୍କ ସେବା କରିବି, ଭଗବତ ଜନାନାମ ଆପଣଙ୍କର ଜନ ହେଇଯିବି, ଆପଣ ନିଜ ବ୍ୟକ୍ତି ହେଇଯିବି, ଆପଣଙ୍କ ଜନଙ୍କର ଜନ ହେବି, ଏଇଭଳି ଭାବରେ ଆପଣଙ୍କ ସେବା କରିବି, ସେଇଟା କହୁଛନ୍ତି ଉଦ୍ଧବ। ତତ୍ତସ୍ୟ କୈଙ୍କର୍ଯ୍ୟ ମଳଙ୍ଗୁତାନୁ, ଭଗବାନଙ୍କର ଏ ଯେଉଁ କୈଙ୍କର୍ଯ୍ୟ ଦେଖେଇଲେ, ଚାକର ରୂପେ ଯେଉଁ କାର୍ଯ୍ୟ କଲେ, ଇଏ ଭୂତାନ୍ନ ଭୃତ୍ୟ ହେଇକି ଯେଉଁ କାର୍ଯ୍ୟ କଲେ, ବିଗ୍ରାହପୟନ୍ତି ଅଙ୍ଗ ଯେଉଁ ଦୁଗ୍ର ସେନମ, ହେ ଅଙ୍ଗ ବିଦୁରଙ୍କୁ ସମ୍ବୋଧନ କରି କହୁଛନ୍ତି ଉଦ୍ଧବ, ବିଗ୍ରାହପୟତି ବହୁତ ଆମକୁ ମନ ଦୁଃଖ ଲାଗୁଛି, ବହୁତ କଷ୍ଟ ହେଉଛି ଆମକୁ ଚିନ୍ତା କଲାବେଳେ, ଯେହେତୁ ଉଗ୍ରସେନମ ଯେତେବେଳେ ସେ ଉଗ୍ରସେନ ରାଜା ହେଇକି ବସିଥିଲେ ରାଜସିଂହାସନରେ, ତିଷ୍ଠନ୍ ନିସନ୍ନ ପରମେଶ୍ୱରି ଧିଷ୍ଣେ ଭଗବାନ, ସିଏ କିନ୍ତୁ ସିଏ ତାଙ୍କ ସେ ଆସନ ତଳେ ଠିଆ ହେଇକିରି ହାତ ଯୋଡ଼ିକିରି କହୁଛନ୍ତି, ନେବୋଧ ହେ ଦେବ ନିଧାରେ, ହେ ଦେବ ଆପଣ ଆମକୁ ଆଜ୍ଞା କରନ୍ତୁ, ଆମେ କ'ଣ ସେବା କରିବୁ ଆପଣଙ୍କର। ଭଗବାନ ସେଠି ଆସି ଏଇଭଳି ଭାବରେ କାର୍ଯ୍ୟ ବ୍ୟବହାର କରୁଛନ୍ତି, ତାଙ୍କ ଭୃତ୍ୟ ପାଖରେ ଏଇଭଳି ଭାବରେ ଭୃତ୍ୟ ହିସାବରେ ସେ କାର୍ଯ୍ୟ କରୁଛନ୍ତି, ବ୍ୟବହାର କରୁଛନ୍ତି। ତେଣୁ ଆଜି ଭଗବାନ ସେଇ ଏଇ ଶ୍ଲୋକଟି ଉପରେ ଆମେ କେତେ କଥା କହିଥିଲୁ, ଗୋଟେ ଘଣ୍ଟା ଧରି କହିଥିଲୁ, ଆମର ସେସବୁ ମନେ ନାହିଁ କ'ଣ କ'ଣ କହିଥିଲୁ, କିନ୍ତୁ ଏତିକି ମନେ ଅଛି ଯେ ଏଇ ଶ୍ଲୋକ ଉପରେ ଆଲୋଚନା ହେଇଥିଲା ଗୋଟେ ଘଣ୍ଟା ଧରି, ତେଣୁ ମୋର ମନେ ପଡ଼ିଗଲା ଏବେ। ତେଣୁ ଯାହା ହଉ ଏଇଭଳି ଭାବରେ ଭଗବାନ ତାଙ୍କୁ କହୁଛନ୍ତି, ଚଉଦ ନମ୍ବର ଶ୍ଲୋକରେ, ତେଣୁ ସନାତନ ଗୋସ୍ୱାମୀ ମଧ୍ୟ କହୁଛନ୍ତି, ଭୃତ୍ୟ ଉପାସନେ ଭୃତ୍ୟତୟା ସଦା ସମୀପେ ବର୍ତ୍ତମାନ, ଚବିଶ ଘଣ୍ଟା 24 ଆୱାର୍ସ ସର୍ଭିସ ନୁହଁ, ନାହିଁ ମୁଁ 8 ଘଣ୍ଟା ଡ୍ୟୁଟି କରି ପଳେଇଯିବି ଏତିକି ଦରମା ନେବି, ଚବିଶ ଘଣ୍ଟା ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ମଧ୍ୟ କୁହାଯାଏ, 24 ଆୱାର୍ସ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ, ରାତି ଦିନ କିଛି ନାହିଁ, ଯେତେବେଳେ ଚାହିଁ ଦରକାର ପଡ଼ିଲେ ଆସିଲେ ସବୁ କାମ କରିବାକୁ ପଡ଼ିବ, ଦରମା ନେଉଛ ମନା କରିପାରିବ ନାହିଁ, କିନ୍ତୁ ଇଏ କ'ଣ ଅଶୁଳ୍କ ଦାସିକା, ଅଶୁଳ୍କ କୌଣସି ଦରମା ନାହିଁ, ବେତନ ନାହିଁ, ସଦା ସମୀପେ ବର୍ତ୍ତମାନ, ଯେତେବେଳେ ଚାହିଁବ ମୁଁ ଆସି ଉପସ୍ଥିତ ହେବି, ଭଗବାନ ମଧ୍ୟ ଆମ ସମସ୍ତଙ୍କ ପାଖରେ ରହିଛନ୍ତି, ସମସ୍ତଙ୍କ ହୃଦୟରେ 24 ଆୱାର୍ସ ରହିଛନ୍ତି ସମସ୍ତଙ୍କ ହୃଦୟରେ, ଖାଲି ଯେ ତାଙ୍କର ସେବା କରୁଥିଲେ ତା ନୁହଁ, ଆମ ପାଖରେ ରହିଛନ୍ତି ସେ, କେତେବେଳେ ଆମେ ତାଙ୍କର ଶରଣରେ ଯିବା, ଆମେ ଯେଉଁ କ'ଣ ବିଷ୍ଠାର କୀଟ ହେଲେ ମଧ୍ୟ କୃମି ହେଲେ ମଧ୍ୟ ଭଗବାନ ରହିଛନ୍ତି ଆମ ଭିତରେ ରହିଛନ୍ତି ହୃଦୟରେ ରହିଛନ୍ତି ଭଗବାନ ରହିଛନ୍ତି ଆମ ପାଖରେ, କେତେବେଳେ ଇଏ ମୋ ଆଡ଼କୁ ଚାହିଁବ ମୋର ଶରଣରେ ଯିବ, ତେଣୁ ଭଗବାନ ରହିଛନ୍ତି, ଭଗବାନଙ୍କର କେତେ ଧୈର୍ଯ୍ୟ, ଆମ ପ୍ରତି କେତେ ତାଙ୍କ ପ୍ରେମ ରହିଛି, ଆମେ ବଦ୍ଧ ଅବସ୍ଥାରୁ ଉଦ୍ଧାର ନହେବା ପର୍ଯ୍ୟନ୍ତ ସେ ଆମ ପାଖରେ ରହିବେ, କିନ୍ତୁ ଆମେ ଜାଣିନେ, ଆମେ ତାଙ୍କୁ ଭୁଲି ଯାଇଛେ, ତେଣୁ ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଏଇ ଜ୍ଞାନଟି ଭଗବାନ ଦେଉଛନ୍ତି, ଭଗବାନ ଅପେକ୍ଷା କରିଛନ୍ତି କେତେବେଳେ ହରିଚରଣ ମୋ ଧାମକୁ ଯିବ, କିନ୍ତୁ ଆମେ ଚିନ୍ତା କରୁନାହୁଁ ଭଗବାନ ବିଷୟରେ, ଭଗବାନଙ୍କ ସେବା କରୁନାହୁଁ, ଆମେ ଅନ୍ୟର ଇନ୍ଦ୍ର ସେବାରେ ଲାଗିକି ରହିଛୁ, ଜୀବନ ସାରା ଆମେ ବିତିଗଲା, ଏଇଭଳି ଭାବରେ ଅନେକ ଜନ ବିତିଗଲା, ଅନାଦି ବହିର୍ମୁଖ ଜୀବ କୃଷ୍ଣ ଭୁଲିଗଲ, ଭଗବାନଙ୍କୁ ଭୁଲି ଏ ଭୌତିକ ଜଗତରେ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛି, ଭଗବାନଙ୍କୁ ଶରଣରେ ଯାଉନାହିଁ। ତେଣୁ ଭଗବାନ ସମସ୍ତଙ୍କର ପାଖରେ ରହିଛନ୍ତି ସବୁ ସବୁ ସମୟରେ, ଏମିତି ନାହିଁ କେତେ ଘଣ୍ଟା ରହିଲେ ତାପରେ ଚାଲିଯିବ ସେ ରେଷ୍ଟ ନେବେ। ଆମେ ରେଷ୍ଟ ନେଲେ ମଧ୍ୟ, ଆମେ ଘୁଗୁଡ଼ି ନେଲେ ମଧ୍ୟ ଭଗବାନ ରହିଛନ୍ତି, କେତେ କ'ଣ ଦରକାର ହେବ। ତେଣୁ ଭଗବାନ ରହିଛନ୍ତି, ତେଣୁ ଭୃତ୍ୟ ଉପାସନେ ଭୃତ୍ୟତୟା ସଦା ସମୀପେ ବର୍ତ୍ତମାନେ ସେବ୍ୟମାନେ ଆଦି ଶବ୍ଦାତ୍ ସିଦ୍ଧାଦୟ, ଏଠି କହିଲେ ବୁବୁଧାଦୟ, ବିବୁଧ କହିଲେ ଦେବତାମାନେ, ଆଦି ମାନେ କ'ଣ ଆସିବ, ଆଦି ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଆଦି ଶବ୍ଦାତ୍ ସିଦ୍ଧାଦୟ, ସିଦ୍ଧ ଆଦି, ପୁଣି ସେ ଆଦି ଶବ୍ଦର ଅର୍ଥ କ'ଣ ହେବ ନା, ଯେତେ ରହିଛନ୍ତି ଗନ୍ଧର୍ବ ସିଦ୍ଧ ଚାରଣ ଯେତେ ସବୁ ରହିଛନ୍ତି ସମସ୍ତେ ଆସି ତାଙ୍କ ପାଖରେ ହାଜର ପକାଇବେ, ପ୍ରଣାମ କରିବେ, ତାଙ୍କର ଯେଉଁ ରହିଛି ବେଷ୍ଟ କମୋଡ଼ିଟି ରହିଛି ସବୁଠାରୁ ମୂଲ୍ୟବାନ ଜିନିଷ ସେଠି ଉପହାର ଦେବେ। ଏହିଭଳି ଭାବରେ ସମଗ୍ର ବିଶ୍ୱରେ ଯେତେ ସବୁ ରହିଛନ୍ତି ଜୀବ ସମସ୍ତେ ଆସି ତାଙ୍କର ଶରଣ ଯିବେ। ସିଦ୍ଧ ସିଦ୍ଧ ଅର୍ଥ କ'ଣ, ସିଦ୍ଧ ଅର୍ଥ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଆହୁରି ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି, ଯାହା ଚାହିଁବେ ତାହା କରିପାରିବେ ସିଏ, ଅଣିମା ଲଘିମା ଇତ୍ୟାଦି ବହୁତ ପ୍ରକାର ପ୍ରାପ୍ତି, ସାଙ୍ଗେ ସାଙ୍ଗେ ହାତ ବଢ଼େଇ ଦେବେ ସୁନା ଘିନି ଆସିବେ, ମଣି ଘିନି ଆସିବେ, ସବୁ ପ୍ରକାର ଯାହା ଚାହିଁବେ ଘିନି ଆସିପାରିବେ, ସିଦ୍ଧି ପ୍ରାପ୍ତି ସିଦ୍ଧି ବହୁତ ପ୍ରକାର ସିଦ୍ଧି ରହିଛି। ସିଦ୍ଧମାନେ ସେ ସିଦ୍ଧ ଲୋକରେ ଆମେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହେବା ପାଇଁ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛେ, ଆସନ ପ୍ରାଣାୟମ ଆସନ ଏସବୁ ରହିଛି, ଯେଉଁ ରହିଛି ଯମ ନିୟମ ଆସନ ଇତ୍ୟାଦି କଲେ ବହୁତ କଷ୍ଟରେ ଗୋଟେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି, କିନ୍ତୁ ସେ ସିଦ୍ଧ ଲୋକରେ ଜନ୍ମ ହେଲା ମାନେ ସବୁ ସିଦ୍ଧି ପ୍ରାପ୍ତ ହୋଇଯିବେ, ତୁମକୁ ସବୁ ସିଦ୍ଧି ମିଳିଗଲା। ଯେମିତି ଗୋଟେ ଧନୀ ଲୋକର ଘରେ ଜନ୍ମ ହେଲା ମାନେ ସବୁ ଧନ ସେ ପାଇଗଲେ, ତାଙ୍କୁ ଆଉ ଧନ ରୋଜଗାର କରି ନଦେଲେ ମଧ୍ୟ ସେ ପାଇଗଲେ ଧନ ଧନ ସବୁ। ସେହିଭଳି ଭାବରେ ସିଦ୍ଧ ଲୋକରେ ଯେଉଁମାନେ ଜନ୍ମଗ୍ରହଣ କରିବା ମାନେ ସବୁ ସିଦ୍ଧି ପ୍ରାପ୍ତ ହୋଇଗଲେ। ତେଣୁ ଏ ସିଦ୍ଧମାନେ ମଧ୍ୟ ଆସିକି ଆପଣଙ୍କର ସେବା କରିବେ, ମୁଣ୍ଡ ନୁଆଇବେ, ସବୁ ପ୍ରଣାମ ଦେବେ, ସବୁ କରିବେ, ଉପହାର ଦେବେ, ସବୁ ଦେବେ ଦିଆଯିବ। ଆଦୟ ଶବ୍ଦରେ ଆସିଲା, ସନାତନ ଗୋସ୍ୱାମୀ ମଧ୍ୟ କହିଦେଲେ ସିଦ୍ଧାଦୟ ସିଦ୍ଧ ଆଦି, ଆମେ ପୁଣି ଆହୁରି ଆଦିରେ ବସିଲେ ଗନ୍ଧର୍ବ ଚାରଣ ଆଦି, ଇଏ ଆଦି କହିଲେ ସରିବ ନାହିଁ, ଅନେକ ପ୍ରକାର ଯିବ, 84 ଲକ୍ଷ ପ୍ରକାର ଯିବ, କେତେ ନବ, ସମସ୍ତେ ଆସି ଆପଣଙ୍କର ଶରଣ ଯିବେ ଏବଂ ତାଙ୍କର ସବୁ ବେଷ୍ଟ ଜିନିଷ ରହିଛି ଉପହାର ଦେବେ ଆପଣଙ୍କୁ। ସିଧା ଅବନତା ଖାଲି ଫିଙ୍ଗି ଦେଇ ପଳେଇବେ ନା, ଅବନତା ନତ ନତମସ୍ତକରେ ଭୟ କରୁଥିବ କେତେବେଳେ ଚାକିରି ପଳେଇବ। ଏଇଭଳି ଭାବରେ ଭକ୍ତିଆ ମଧ୍ୟ ଭକ୍ତି ମଧ୍ୟ ଆପଣଙ୍କ ପ୍ରତି ହେବ, ମୋର ଭକ୍ତ କ'ଣ ଆଦି ପୁରାଣରେ କହିଲେ, ଯେଉଁମାନେ ମୋର ଭକ୍ତ ସେମାନେ ମୋର ଭକ୍ତ ନୁହନ୍ତି, କ'ଣ ସେ ଶ୍ଳୋକ, ମୟି ଭକ୍ତାନାମ ଯେ ଭକ୍ତା ତେ ମେ ଭକ୍ତ ତମା ମତା, ଏଇଟା ଆଦି ପୁରାଣରେ ରହିଛି ଶ୍ଳୋକଟି। ଯେଉଁମାନେ କହନ୍ତି ମୁଁ ଭଗବାନ ଭକ୍ତ, କିନ୍ତୁ ଭଗବାନ କହିଲେ ତୁମେ ମୋର ଭକ୍ତ ନୁହଁ, କେତେବେଳେ ମୋର ଭକ୍ତ ହେଲ, ମୋର ଭକ୍ତର ତ ଭକ୍ତ ହେଇନା, ତୁମେ ମୋର କେମିତି ଭକ୍ତ ହେବ, ଯେ ମେ ଭକ୍ତ ଜନା ପାର୍ଥ, ଆମେ କହିବା ପ୍ରଭୁ ମୁଁ ଆମେ ଆପଣଙ୍କର ଭକ୍ତ, ଆମକୁ ରକ୍ଷା କର, ନା ତୁମେ ମୋର କେତେବେଳେ ଭକ୍ତ ହେଲ, ନା ଆମେ ଭକ୍ତ ସତେ ଜନା, ସେମାନେ ମୋର ଭକ୍ତ ନୁହନ୍ତି, ନା ପ୍ରଭୁ ମୁଁ ଆପଣଙ୍କ ଶରଣରେ ଗଲି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଆପଣଙ୍କର ନାମ ନେଉଛି ଆପଣ ଭକ୍ତ, ନା ତୁମେ ମୋର ଭକ୍ତ ନୁହଁ, ନା ଆପଣଙ୍କ ନାମ ତୁମେ ନାମ ନେଲେ କ'ଣ, ମୋର ଭକ୍ତର ତୁମେ ମୋ ଶରଣରେ ଯାଇନ, ମୋ ଭକ୍ତାନାଂ ଚେ ଯେ ଭକ୍ତା, ମୋର ଭକ୍ତର ଶରଣରେ ଗଲେ ହିଁ ତେ ମେ ଭକ୍ତ ତମା ମତା, ସେମାନେ ହେଉଛି ମୋର ଭକ୍ତ ଶ୍ରେଷ୍ଠ ଭକ୍ତ। ଆମେ ଡାଇରେକ୍ଟ ପଳେଇଯିବା ଭକ୍ତ ଭଗବାନ ପାଖରେ ଭକ୍ତ ହୋଇଯିବା, ଭଗବାନଙ୍କ ଭକ୍ତମାନେ କ'ଣ ପାଇଁ ରହିଛନ୍ତି, ସେମାନେ ଭଗବାନ ଭକ୍ତି କରିଛନ୍ତି, ତାଙ୍କର ଆମେ ଭକ୍ତି, ସେମାନେ ତା ଟ୍ରେନିଂ ନେବା ନା, ଆଉ ଭଗବାନଙ୍କର ସିଧାସଳଖ ଯାଇ ଭଗବାନ ସେବା କରିଦେବା, ଟ୍ରେନିଂ ନେବା, ବର୍ତ୍ତମାନ ଟ୍ରେନିଂ ଦିଆଯାଉଛି ବର୍ତ୍ତମାନ ଏଠି ସବୁ ବିଭିନ୍ନ ପ୍ରକାର ସେବାରେ ଟ୍ରେନିଂ ଦିଆଯାଉଛି ଗୁରୁଦେବଙ୍କ ମାଧ୍ୟମରେ, ଆମେ ସବୁ ଟ୍ରେନିଂ ନେଉଛେ, ଟ୍ରେନିଂ ନେଲେ ଯେତେବେଳେ ସକ୍ସେସ୍ ହେବ ସିଦ୍ଧି ପ୍ରାପ୍ତ ହେବା ସେତେବେଳେ ଯାଇକି ଭଗବାନଙ୍କ ଯେଉଁଠି ଲୀଳା ଚାଲିଥିବ ସେଠି ଯାଇ ପହଞ୍ଚିବା, ସେଠି ସବୁ କାର୍ଯ୍ୟ କରିବା, ଯାହାର ଯେଉଁଭଳି ଭାବରେ ଭାବ ରହିଛି ସେଇ ସମ୍ବନ୍ଧରେ ଭଗବାନଙ୍କ ସହିତ ସେବାରେ ନିଯୁକ୍ତ ହେବେ, ସେଠି ପରଫେକ୍ସନ୍ ହେଲା ପରେ ଯାଇକି ଭଗବତ ଧାମକୁ ଯିବେ, ଡାଇରେକ୍ଟ ଭଗବତ ଧାମକୁ ଯିବେନି। ଭଗବାନ ଭଗବତ ଧାମ ଯିବାର କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ଯେଉଁଠି ଲୀଳା କରୁଥିବେ, ବର୍ତ୍ତମାନ ମଧ୍ୟ ଭଗବାନ କେଉଁଠି ଏ ଲୀଳାଟି କରୁଥିବେ, ଉଗ୍ରସେନ ପାଖେ ଯାଇ କଥା କହୁଥିବେ, ତେଣୁ ଯାହାର ଯେଉଁଭଳି ଭାବରେ ଭଗବାନ ଯେଉଁ ଭଗବାନ ଯେଉଁ ରୂପ ପ୍ରତି ଆକର୍ଷଣ ରହିଛି, ଯେଉଁ ଭାବ ରହିଛି, ସେହିଭଳି ଭାବରେ ସେମାନେ ସେ ଗୋଟେ ଟ୍ରେନିଂ ଦିଆଯିବ ତାଙ୍କୁ। ଏଠି ଯଦି ସିଦ୍ଧି ପ୍ରାପ୍ତ ହେଲେ ତାହେଲେ ସେଠି ଗୋଟେ ଟ୍ରେନିଂ ନେବେ, ସେଠି ଟ୍ରେନିଂ କମ୍ପ୍ଲିସନ୍ ସାର୍ଟିଫିକେଟ୍ ମିଳିଲା ପରେ ଯାଇ ପହଞ୍ଚିବେ ବୈକୁଣ୍ଠ ଚିର ଜଗତ ଯାଇ ପହଞ୍ଚିବେ। ଏସବୁ କଥା ରହିଛି। ତେଣୁ ଏଠି କୁହାଯାଉଛି ସିଦ୍ଧାର୍ଥ ଅବନତା ଭକ୍ତା ବିନମ୍ରା କୃତ ପ୍ରଣାମା ବା ସନ୍ତୋ ବାଳିଂ ହରନ୍ତୁ। ବହୁତ ଅନୁନୟ ବିନୟରେ ସେ ସେଇ ତାଙ୍କର ଉପହାର ସବୁ ପ୍ରଦାନ କରିବେ, ସବୁଠାରୁ ମୂଲ୍ୟବାନ ଉପହାର ସବୁ ପ୍ରଦାନ କରିବେ। ତେଣୁ 15 ନମ୍ବର ଶ୍ଳୋକରେ କହୁଛନ୍ତି ଯେ 15-16 ଦୁଇଟା ଯାକ ରହିଛି ଏକ ସମୟରେ ଏଇଭଳି ଭାବରେ ଏଇ ଯେଉଁ 45 ଶ୍ଳୋକ ଅଧ୍ୟାୟରେ ଏଇ ଯେଉଁ ରହିଛି 12-19 ଏଇ ଯେଉଁ 8 ଶ୍ଳୋକରେ ଉଗ୍ରସେନକୁ କହିବେ, ଉଗ୍ରସେନ ମଧ୍ୟ ରାଜା ହେବେ। ତେଣୁ 15 ଶ୍ଳୋକରେ 16 ଶ୍ଳୋକ ଦୁଇଟି ଶ୍ଳୋକରେ କହୁଛନ୍ତି ସର୍ବାନ୍ ସ୍ୱାନ୍ ଜ୍ଞାନ୍ତି ସମ୍ବନ୍ଧାନ ଦିଗ୍ଭ୍ୟା କଂସ ଭୟା କୁଳାନ୍ ଯଦୁ ବୃଷ୍ଣି ଅନ୍ଧକ ମଧୁ ଦାସାହ କୁକୁରାଦିକାନ୍ ସଭାଜିତାନ୍ ସମାଶ୍ୱାସ୍ୟ ବିଦେଶା ବାସକର୍ଷିତାନ୍ ନେବାଶୟତ୍ ସ୍ୱଗୃହେଷୁ ସ୍ୱଗେହେଷୁ ବିତେଇ ସନ୍ତର୍ପ୍ୟ ବିଶ୍ୱକୃତ। ତାପରେ କ'ଣ ହେଲା, ସର୍ବାନ୍ କଂସ ଭୟରେ ସବୁ ପଡ଼ିକି ଲୁଚିକି ରହିଥିଲେ, ଆମେ ଥରେ କହିଥିଲୁ ସେ କଥା ମନେ ଅଛି, କିଏ କେଉଁଠି ଲୁଚିକିରି ଅଛି, ଯେମିତି କ'ଣ ସେ ଲାଡ଼େନ୍ ଯେଉଁ ରହିଥିଲା ଲୁଚିକି ରହିଥିଲା କେହି ଜାଣିପାରିଲେ ନାହିଁ, ଆମେରିକାର ଗୋଇନ୍ଦା ବିଭାଗ ଯାଇକି ଖୋଜି ଖୋଜି ପାଇଲେ, ବହୁତ ବର୍ଷ ଲାଗିଗଲା ତାକୁ ପାଇବା ପାଇଁ ଖୋଜିକିରି। ତେଣୁ କିଏ କେଉଁଠି ଲୁଚିକି ରହିବ କିଏ ଜାଣିପାରିବ, କିନ୍ତୁ ଭଗବାନ ସବୁ ଜାଣନ୍ତି କିଏ କେଉଁଠି ଲୁଚିଛନ୍ତି। ଯେତେବେଳେ ମହାପ୍ରଭୁଙ୍କ ଲୀଳା ଆସିବ, ବର୍ତ୍ତମାନ ଜଣେ ଥିଲେ ନିତ୍ୟାନନ୍ଦ ପ୍ରଭୁ ଆସିଲେ, ନିତ୍ୟାନନ୍ଦ ପ୍ରଭୁ ଆସିକରି ପରିଭ୍ରମଣ କଲେ ବହୁତ ବର୍ଷ କାଳ, 20 ବର୍ଷ ନା କେତେ ବର୍ଷ କାଳ ପରିଭ୍ରମଣ କରି ତୀର୍ଥ ଭ୍ରମଣ କରି ଆସି ନନ୍ଦନ ଆଚାର୍ଯ୍ୟଙ୍କ ଗୃହରେ ରହିଲେ। ମହାପ୍ରଭୁ ଜାଣିଛନ୍ତି ନିତ୍ୟାନନ୍ଦ ପ୍ରଭୁ ଆସିବେ, ତାଙ୍କର ମିଳନ ହେବ, ତେଣୁ ସେ ପଠାଇଲେ ହରିଦାସ ଠାକୁରଙ୍କୁ ଆଉ ସୁବାସ ପଣ୍ଡିତଙ୍କୁ ପଠାଇଲେ, ଯାଅ ତୁମେ ନିତ୍ୟାନନ୍ଦ ସେ ଜଣେ ଆସିଛନ୍ତି, ମୁଁ କାଲି ରାତିରେ ସ୍ୱପ୍ନ ଦେଖିଲି ଗୋଟେ ତାଳଧ୍ୱଜ ରଥରେ ସବୁ ଆସୁଛନ୍ତି, ନୀଳ ବସ୍ତ୍ର ପରିଧାନ କରି, ସେ ବିରାଟ ପୁରୁଷ, ସେ କେଉଁଠି ଲୁଚିକିରି ଅଛନ୍ତି ଏଇଠି ଦେଖ, ତାକୁ ଯାଇ ଆଣ। ସେ ଗଲେ, କେଉଁଠି ପାଇଲେ ନାହିଁ, ତାଙ୍କୁ ପାଇଲେ ନାହିଁ, ତେଣୁ ସେ ଆସି କହିଲେ ନା ସେମିତି କେହି ପୁରୁଷ ଆମେ ଦେଖିପାରିଲୁ ନାହିଁ। ତ ତେଣୁ ମହାପ୍ରଭୁ ଗଲେ, ଯାଇ ପହଞ୍ଚିଗଲେ ନନ୍ଦନ ଆଚାର୍ଯ୍ୟ ଗୃହରେ ପହଞ୍ଚିଗଲେ, ନିତ୍ୟାନନ୍ଦ ପ୍ରଭୁ ସେଇଠି ବସିଛନ୍ତି। ତେଣୁ ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କ କୃପା ନ ପାଇଲେ ଜଣେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଜାଣିପାରିବେ ନାହିଁ, ନିତ୍ୟାନନ୍ଦ ପ୍ରଭୁଙ୍କୁ କୃପା ନ ପାଇଲେ ଜଣେ ଗୌରାଙ୍ଗ ମହାପ୍ରଭୁ ଜାଣିପାରିବେ ନାହିଁ। ଏସବୁ ତତ୍ତ୍ୱ ରହିଛି ସବୁ, ଭଗବାନ ଜାଣନ୍ତି କିଏ କେଉଁଠି ଲୁଚିକି ରହିଲେ କ'ଣ, ଭଗବାନ କ'ଣ ଜାଣିନାହାନ୍ତି କିଏ କେଉଁଠି ରହିଛି। 15-16 ଶ୍ଳୋକରେ କୁହାଯାଉଛି ଯେ ତତଃ ତାପରେ କ'ଣ ହେଲା, ଏଭଳି ଭାବରେ ତାଙ୍କୁ କହିକିରି ତାଙ୍କୁ ରାଜା କରେଇଲେ ବିଶ୍ୱକୃତ। ବିଶ୍ୱକୃତ କହିଲେ ବିଶ୍ୱକର୍ତ୍ତା ଶ୍ରୀକୃଷ୍ଣ, ଯିଏକି ବିଶ୍ୱକୁ ସୃଷ୍ଟି କରିଛନ୍ତି, ବିଶ୍ୱକୃତ ବିଶ୍ୱକର୍ତ୍ତା ସିଏ, ସେ ବିଶ୍ୱକୁ ତିଆରି କରିଛନ୍ତି ବିଶ୍ୱକର୍ତ୍ତା, ବିଶ୍ୱକର୍ତ୍ତା ଶ୍ରୀକୃଷ୍ଣ। କଂସ ଭୟାତ୍, କଂସ ଭୟରେ ଗତାନ୍, ଯେଉଁମାନେ ପଳେଇ ଯାଇଥିଲେ ବହୁତ ଯଦୁବଂଶୀ ମାନେ ସବୁ ପଳେଇ ଯାଇଥିଲେ, ଲୁଚିକି ରହିଥିଲେ କଂସ ଭୟରେ, କେବଳ ଅକ୍ରୂର ରହିଥିଲେ ତାଙ୍କ ପାଖରେ, ଆଉ ସବୁ ଲୁଚିକି ପଳେଇ ଯାଇଥିଲେ, କିଏ କୁଆଡ଼େ ରହିଥିଲେ, କଂସ ନହେଲେ ତାଙ୍କୁ ସବୁ ଆଣିକିରି ହତ୍ୟା କରିଥାନ୍ତା, କଂସ ଭୟରେ ସବୁ ପଳେଇ ଯାଇଥିଲେ। ତେଣୁ ପଲାଇତାନ୍ ସବୁ ପଳେଇ ଯାଇଥିଲେ, ଯଦୁ ବୃଷ୍ଣି ଅନ୍ଧକ ମଧୁ ଦାସାର କୁକୁରାଦିକାନ୍, ଯଦୁ ବଂଶରେ ବହୁତ ବଂଶ ସବୁ ହେଇଛନ୍ତି, କେତେ ଜଣଙ୍କ ନାମ ନିଆହେଲା, ଆଉ ସବୁ ରହିଛନ୍ତି, ଯଦୁ ବୃଷ୍ଣି ଅନ୍ଧକ ମଧୁ ଦାସାରହ କୁକୁର ଆଦି ଆହୁରି ମଧ୍ୟ ରହିଛନ୍ତି, ବହୁତ ବଂଶ ହେଇଛି, ଏ ଯଦୁ ବଂଶରେ ସବୁ ଆସିଛନ୍ତି, ସବୁ ଉତ୍ପତ୍ତି ହେଇଛନ୍ତି। ଖାଲି 3,88,00,000 ହେଉଛନ୍ତି ତାଙ୍କର ଟିଚର ଥିଲେ ଯଦୁ ବଂଶରେ, 3,28,000 ମୁଁ ଠିକ୍ କହୁଛି ନା ଭୁଲ କହୁଛି? ମନେ ତ ରହୁନି କଥା ଏସବୁ ଜିନିଷ। ମୋର ଯାହା ମନେ ପଡ଼ୁଛି 3,28,00,000 ଏତିକି ଥିଲେ, 3,28,00,000 ଥିଲେ ଟିଚର। ତେଣୁ କେତେ ଶିକ୍ଷକ ଛାତ୍ର କେତେ ନଥିବେ? 3,28,00,000 ଟିଚର ସବୁ ଅଛନ୍ତି ଥିଲେ ସେଠି, ଯଦି କୂଳରେ ଶିକ୍ଷକ ଥିଲେ ସେମାନେ ସବୁ, ଯଦୁକୁଳ ଆଚାର୍ଯ୍ୟ ସେମାନେ ସବୁ। ତେଣୁ ଏଠି କୁହାଯାଉଛି ଏମାନେ ସବୁ କ'ଣ କଲେ, ଯାଦବା ଏମାନେ ସବୁ ଯଦବଂଶରେ ଆସିଛନ୍ତି, ଯାଦବାଦିନ ସର୍ବାନ ସର୍ବାନ କହିଲେ ଯେତେ ସବୁ ରହିଛନ୍ତି, ଯିଏ ସବୁ ପଳେଇ ଯାଇଥିଲେ ଭୟ କରିକି କଂସକୁ, ଭଗବାନ ବିଦେଶ ବିଦେଶାବାସ କର୍ଷିତାନ ଫରେନ୍ରେ ସବୁ ସେମାନେ ରହିଥିଲେ, ବିଦେଶରେ ରହିଥିଲେ ସବୁ, ଫରେନ୍ରେ ବିଦେଶ ମଥୁରାକୁ ଛାଡ଼ି ସେମାନେ ପଳେଇ ଯାଇଥିଲେ, ମଥୁରା ବାହାରେ ସେଟା ବିଦେଶରେ ରହିଥିଲେ ସେମାନେ। ବିଦେଶାବାସ କର୍ଷିତାନ ପ୍ରବାସ କ୍ରିଷ୍ଟାନ, ପ୍ରବାସରେ ରହିଲେ କିଏ ଆନନ୍ଦରେ ରହିପାରିବ? କ ସୁଖୀ ଯେଉଁ ରହିଛି ମହାଭାରତରେ, ଯେଉଁ 45 ଧର୍ମବକ କ ସୁଖୀ, ତା ଦେହରେ ମଧ୍ୟ ଏଇ କଥା କୁହାଯାଇଛି ଯେ ପ୍ରବାସୀ ସେ ସୁଖୀ ହେଇପାରିବ ନାହିଁ। ଏସବୁ ଅଛି କଥା ସବୁ ରହିଛି। ପ୍ରବାସରେ ରହିଲେ କିଏ ଆନନ୍ଦ ପାଇପାରିବ? ନିଜ ଗ୍ରହରେ ଘରେ ଆସିଲେ, ନିଜ ଗୃହକୁ ଆସିଲେ ସେ ଆନନ୍ଦ ପାଇବ ନା, ଆଉ ପ୍ରବାସରେ ରହିଲେ କ'ଣ ଆନନ୍ଦ ପାଇପାରିବ? ତେଣୁ ପ୍ରବାସ କ୍ରିଷ୍ଟାନ ସ୍ୱାନ ଜ୍ଞାତି ସମ୍ବନ୍ଧାନ, ତାଙ୍କର ଯେଉଁ ବନ୍ଧୁବାନ୍ଧବ ସବୁ ରହିଥିଲେ, ଏମାନେ ସମସ୍ତେ ସମ୍ବନ୍ଧୀ ସବୁ ରହିଥିଲେ। ଦିଗ୍ଭ୍ୟ ଦିଗ୍ଭ୍ୟ କହିଲେ ନାନା ଦିଗ୍ ଦେଶଭ୍ୟୋ, ବିଭିନ୍ନ ଦେଶରେ ସବୁ ରହିଥିଲେ ସବୁ। ସମାଶ୍ୱାସ୍ୟ ସମାଶ୍ୱାସ୍ୟ କହିଲେ ତାଙ୍କୁ ଆନୟିତ୍ୱା, ତାଙ୍କୁ ଆଣିଲେ। ସଭାଜିତାନ ସଭାଜିତାନ କହିଲେ ସମର୍ଚିତାନ ତାନ, ତାଙ୍କୁ ଅର୍ଚ୍ଚନା କଲେ ବା ତାଙ୍କୁ ସବୁ ସ୍ୱାଗତ କଲେ। ସ୍ୱାଗତ କରି ବିତେଇ, କିଭଳି ସ୍ୱାଗତ କଲେ ନା ବିତେଇ ଧନାଦେବୀ, ସେ ତ ପଳେଇ ଯାଇଥିଲେ, ତାଙ୍କ ପାଖରେ କ'ଣ ଅଛି ନା କ'ଣ ପଇସାପତ୍ର କ'ଣ ଅଛି ତାଙ୍କ ପାଖରେ? ତେଣୁ ଧନ ପ୍ରଦାନ କଲେ, ବିତେଇ ଧନ ଯେତେ ଦରକାର ନିଅ, କେତେ ଟଙ୍କା ଦରକାର? ଜଗନ୍ନାଥଙ୍କ ପାଖରେ ରହିଥିଲେ ସବୁ, ଆମ ସରକାର ତାଙ୍କୁ ବାହାର କଲେ, ସବୁ ସୁନ୍ଦର ରାସ୍ତା ହେଲା ତାଙ୍କର, ତାଙ୍କ ଚିନ୍ତା କରିନ ଯେତିକି ଟଙ୍କା ସେତିକି ସବୁ ନେଇଗଲେ, ସେତିକି ପାଇଲେ 10 ଗୁଣ ନା କେତେ ଗୁଣ ଅଧିକା ପାଇଲେ ଯେତିକି ପାଇବା କଥା। ତେଣୁ ସେମାନେ ଆହୁରି ଆନନ୍ଦ, ଜଗନ୍ନାଥ କିଏ ପଚାରେ, ଆମର ଏଇ ଲକ୍ଷ୍ମୀ ମିଳିଲେ, ଟଙ୍କା ମିଳିଲେ, ଏଇଟା ବଡ଼ କଥା କହିକି ସେମାନେ ବହୁତ ଆନନ୍ଦରେ ସବୁ ଗଲେ, ଅନ୍ୟ ସ୍ଥାନକୁ ଗଲେ। ଜଗନ୍ନାଥ ମନ୍ଦିର ଆଜି ବହୁତ ସୁନ୍ଦର ହୋଇଯାଇଛି, ଚାରିପଟେ ସବୁ। ଆମେ ଏଥରକୁ ଯାଇଥିଲୁ January 1st, ତମେ ଯାଇଥିଲ? ହଁ, ହରିଚରଣପୁର ଯାଇଥିଲେ, କେତେ ସୁନ୍ଦର ହୋଇଛି, ଆହୁରି ଏବେ ମଧ୍ୟ ଆହୁରି ଅଧିକ ସୁନ୍ଦର ହୋଇଗଲାଣି, ସବୁ ଲାଇଟ୍ ଫାଇଟ୍ କରିକି ଆହୁରି ବହୁତ ବହୁତ। ନବୀନ ସରକାରଙ୍କ ସମୟରେ ଗୋଟେ ବହୁତ ବଡ଼ ଇଏ, ବହୁତ ବଡ଼ ଗୋଟେ କାର୍ଯ୍ୟ ହେଲା ଏଇଟା, ଜଗନ୍ନାଥଙ୍କୁ ବହୁତ ସୁନ୍ଦର କରିଦେଲେ ସିଏ, ଜଗନ୍ନାଥ ସୁନ୍ଦର। ଯାହା ହଉ, ଏଇଭଳି ଭାବରେ ସବୁ ଧନ ପ୍ରଦାନ କଲେ, ବିତେଇ ଯାହାର ଯେତେ ଧନ ନିଅ, ଆପଣ କେତେ ନେବେ? ଜଣେ ଅଫିସର ଥିଲେ, ସେଟଲମେଣ୍ଟ ଅଫିସର, ଆମର ହୀରାକୁଦରେ ଯେଉଁ ହେଲା, ଯେଉଁମାନେ ବାହାରି ପଡ଼ିଲେ, ଯେଉଁ ତାଙ୍କର କ'ଣ ତାକୁ କୁହନ୍ତି, ସେମାନେ ସବୁ ବାହାରି ପଡ଼ିଲେ, ତାଙ୍କ ସ୍ଥାନ ବାହାର ଆସିଲେ ଜଳମଗ୍ନ ହୋଇଯିବାରୁ, ଏପର୍ଯ୍ୟନ୍ତ ମଧ୍ୟ କେତେ ଜଣ ରହିଛନ୍ତି ପାଇନାହାନ୍ତି ବୋଲି କହୁଛନ୍ତି, ତାଙ୍କ କମ୍ପେନ୍ସେସନ୍ ପାଇନାହାନ୍ତି। କିନ୍ତୁ ସେଠି ଯେଉଁମାନେ ଆସିଲେ ତାଙ୍କୁ କମ୍ପେନ୍ସେସନ୍ ପାଇବା ପାଇଁ କିଛି ଡେରି ହେଲା ନାହିଁ। କାହାର କେତେ ଧନ ଦରକାର ନିଅ, ଯେତିକି ଧନ ସିଏ କହିବେ, ମୋର 1,00,000,000 ଦରକାର ନା 2 କୋଟି ନିଅ, ବିତେଇ ଯାହାର ଯେତିକି ଧନ ଦରକାର 2 ଗୁଣ ଦେଇଦେଲେ ଭଗବାନ। ସବୁଠାରୁ ବଡ଼ ଧନ ତ କୃଷ୍ଣ ରହିଛନ୍ତି, ଆମେ କହିବା ଏଇଟା ଅଛି ନା, ଏଇ 45 ଆସିବ, ସବୁଠାରୁ ବଡ଼ ଧନ କେଉଁଟା କହିବି? ମୁଁ ଥରେ କହିଥିଲି ନା କ'ଣ ବୋଧେ, ଆଉ ପୂର୍ବରୁ କୁହାଯାଇଛି ନା ପରେ କୁହାଯିବ, ଏଇ ପରେ କୁହାଯିବ, ଏଇଟା ଶ୍ଳୋକଟି ଅଛନ୍ତି। ଭଗବାନ ତାଙ୍କ ପାଖରେ ରହିଲେ ସବୁଠାରୁ ଶ୍ରେଷ୍ଠ ଧନ ଭଗବାନ, ସିଏ ତାଙ୍କ ପାଖରେ ରହିଲେ, ତାଙ୍କ ପାଖରେ ବସିଲେ, ତାଙ୍କ ପାଖରେ ଖାଇଲେ, ତାଙ୍କ ପାଖରେ ଖେଳିଲେ, ତାଙ୍କ ପାଖରେ ହସିଲେ, ତାଙ୍କ ପାଖରେ ସବୁ ପ୍ରକାର ଲୀଳା କଲେ। ତେଣୁ ଯେତେ ବୃଦ୍ଧ ବୟସ ସବୁ ରହିଛନ୍ତି, 90-95 ବୟସର, ମାନେ ରାଧାକୃଷ୍ଣ ସେ ମହାରାଜ କହନ୍ତି 90-95 ବୟସର ବୃଦ୍ଧ ସବୁ ଯେଉଁ ଥିଲେ, ସେମାନେ ଯୁବା ଯୁବକ ହୋଇଗଲେ, ଅତି ବଳ ଓଜସା, ଖାଲି ଦେଖାଗଲେ ରଙ୍ଗ ମାରିଦେଲେ ତା ନୁହଁ, ମନକୁ ମନ ସବୁ ଏଭଳି ଯୁବକ ହୋଇଗଲେ, ତାଙ୍କର ବଳ ସେଇଭଳି ଭାବରେ ହୋଇଗଲା, ଇନ୍ଦ୍ରିୟମାନଙ୍କର ଓଜସା, ଇନ୍ଦ୍ରିୟମାନଙ୍କର ଶକ୍ତି ମଧ୍ୟ ସେଇଭଳିଆ ବୃଦ୍ଧି ପାଇଲା, ଚଷମା ଫସମା ସବୁ ଫିଙ୍ଗିଦେଲେ, ଆଉ ଦରକାର ପଡ଼ିଲାନି ଚଷମା ଫସମା। ଆଉ ଯେଉଁ ଧରିଥିଲେ ଦଣ୍ଡ ବାଡ଼ି ଧରି ଯାଉଥିଲେ ସେସବୁ ଫିଙ୍ଗିଦେଲେ, ଆଉ କିଛି ଦରକାର ପଡ଼ିଲା ନାହିଁ। ଅତି ବଡ଼ ଓଜସା ଏ ଶ୍ଳୋକଟି ଆସିବ, ଇଏ ଭଗବାନ ସବୁକିଛି ଧନ ତାଙ୍କ ପାଖରେ ରହିଛି। ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ ତଥାପି ନା ହେ କୃଷ୍ଣ ନା ମେର ସମାନ। ଯିଏ ସବୁ ଧନ ସବୁକିଛି ଧନ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟଂ ଚୈବ ସନ୍ନାମ ଇତି ହେଉଛନ୍ତି ଭଗବାନ। ସବୁ ଐଶ୍ୱର୍ଯ୍ୟ ରହିଛି, ଯାହାର ଯାହା ଦରକାର ପ୍ରଦାନ କରିବେ। ତେଣୁ ପ୍ରବାସୀମାନଙ୍କୁ ସବୁ ଆଣି ବିତେଇ ଧନ ଇତ୍ୟାଦି ଧନ ଆଦିଭି ଆଦିଭିରେ ଆଉ ସବୁ ମଧ୍ୟ ବହୁତ ଜିନିଷ ରହିଛି। ଧନ ଆଦିଭି ଧନ ଆଦିଭି ସନ୍ତର୍ପିୟ ଯେଉଁ ପ୍ରଦାନ କଲେ ବହୁତ ପ୍ରେମର ସହିତ ପ୍ରଦାନ କଲେ, ପ୍ରିଣମ୍ୟ ପ୍ରିଣୟିତ୍ୱା ତାଙ୍କୁ ବହୁତ ଆନନ୍ଦ ପ୍ରଦାନ କଲେ। ପ୍ରିଣୟିତ୍ୱା ସ୍ୱଗେହେଷୁ ନିଜ ନିଜ ଗୃହେଷୁ ନ୍ୟବସାୟତ ତାଙ୍କର ଆଉ କ'ଣ ଗୃହ ଥିଲା ସେଠି, ବା ହଉ ବା ନାହିଁକି ଯେତେବେଳେ ସାଙ୍ଗେ ସାଙ୍ଗେ ତିଆରି ହେଇଗଲା ଗୃହ, ବିଶ୍ୱକର୍ମା ରହିଛନ୍ତି ତିଆରି କରିଦେବେ ନା, ଜାଗା ତ ଲିମିଟେଡ଼ ନା, ଜାଗା ମଧ୍ୟ ଅନଲିମିଟେଡ଼। ମଥୁରା ଏସବୁ ଟ୍ରାନ୍ସଜେଣ୍ଡର ଜିନିଷ ସବୁ ଏଇଭଳି ଭାବରେ କେତେବେଳେ ସଙ୍କୁଚିତ ହେବ, କେତେବେଳେ ପ୍ରସାରିତ ହେବ। ଯାହାର ଯେତେ ଘର ଦରକାର ସବୁ ହେଇଗଲା, ସବୁ ଘର ସାଙ୍ଗେ ସାଙ୍ଗେ ହେଇଯାଇଥିବ, ଘର ସବୁ ପଳେଇ ଯାଇଥିଲେ ନା, ଆଉ ଘର ଫର ରଖିଥିଲେ କି ସବୁ କଂସ ତାକୁ ସବୁ ଧ୍ୱଂସ କରିଦେଇଥିବ, ବାକି ଅକ୍ତିଆର କରିନେଇଥିବ। ଆମର କୁହାଗଲା ନା, ଯେତେବେଳେ ତାଙ୍କୁ ବନ୍ଦୀ କଲେ ତାଙ୍କର ସବୁ ଗୋଧନକୁ ନେଇଗଲେ କଂସ, ଏସବୁ କୁହାଯାଇଛି। ବସୁଦେବଙ୍କୁ ଯେତେବେଳେ ବନ୍ଦୀ କଲେ ତାଙ୍କର ଗୋଧନ, ସେ ବସୁଦେବ କୃଷ୍ଣଙ୍କର ଜନ୍ମରେ ଆନନ୍ଦ ପ୍ରକାଶ କରି 10,000 ଗାଭୀ ପ୍ରଦାନ କରିଦେଇଥିଲେ ସେଇ ବନ୍ଦୀଶାଳାରେ, କିନ୍ତୁ କଂସ ସବୁ ନେଇଯାଇଥିଲେ ତାଙ୍କର ଗାଭୀମାନଙ୍କୁ। ପୁଣି ଯେତେବେଳେ ଭଗବାନ ଆସି ପହଞ୍ଚିଲେ ପୁଣି ସେସବୁ ବସୁଦେବ ସବୁ ପ୍ରଦାନ କଲେ। ତେଣୁ ଘର ସବୁ ନିର୍ମାଣ ହୋଇଯାଇଥିବ, ଧନ ଆଦିଭିରେ ଏସବୁ ଆସିବ, ଘର ଫର ଘର ନାହିଁ, ଧନ ନେଇ କ'ଣ କରିବେ, କେଉଁଠି ରହିବେ। ତେଣୁ ସବୁ ଗୃହ ଇତ୍ୟାଦି ସବୁ ନିର୍ମାଣ ହୋଇଗଲା, ଯାହା ଦରକାର ଯାହାର ଯାହା ଦରକାର ସବୁ ମିଳିଗଲା, ଯାହା ଚିନ୍ତା କରିବା ମାତ୍ର ସବୁ ମିଳିଗଲା। ମଥୁରାକୁ ଆସିଗଲେ, ଯାହା ବହୁତ କଷ୍ଟ ପାଉଥିଲେ ସେଠି ରହିକରି, ନିଜ ଭିତ୍ତିଭୂମି ଯେଉଁ ରହିଛି ମାତୃଭୂମିକୁ ଛାଡ଼ିକରି ରହିଥିଲେ, ବହୁତ କଷ୍ଟରେ ରହିଥିଲେ। ସେଠି ମଧ୍ୟ କି ଧନ ରୋଜଗାର କରିବା କିଛି ନଥିଲା, ବିଶେଷ ସୁବିଧା ନଥିଲା, ବହୁତ କଷ୍ଟରେ ରହିଥିଲେ। କର୍ଷିତାନ ବୋଲି କୁହାହେଉଛି ନା, ସମାଜ ବେଦେଶାନ ବାସ କର୍ଷିତାନ, ବହୁତ କଷ୍ଟ ସେମାନେ ପାଉଥିଲେ ସେତେବେଳେ ସେଠି ରହିକରି। ଆପଣଙ୍କର ରହିଛି କଷ୍ଟ ରହିଛି, ବହୁତ କର୍ଷିତା ବହୁତ କଷ୍ଟରେ ସେମାନେ ଥିଲେ, କିନ୍ତୁ ଭଗବାନ ଆଜି ସମସ୍ତଙ୍କର କଷ୍ଟକୁ ଦୂର କରିଦେଲେ, କାହାର ଆଉ କିଛି କଷ୍ଟ ରହିଲା ନାହିଁ। ଭଗବାନଙ୍କୁ ପାଇଗଲେ ସବୁ କଷ୍ଟ ଚାଲିଗଲା, କୃଷ୍ଣଙ୍କୁ ପାଇଲେ ଆଉ କଷ୍ଟ କେଉଁଠି ରହିବ, କୃଷ୍ଣ ଆସିକି ପହଞ୍ଚିଗଲେ। କିନ୍ତୁ କୃଷ୍ଣଙ୍କୁ ପାଇବା ପାଇଁ କଷ୍ଟ ଦରକାର, କ'ଣ କହନ୍ତି, କଷ୍ଟ ନକଲେ କୃଷ୍ଣ ମିଳିବ ନାହିଁ। ତେଣୁ କଷ୍ଟ କରିଥିଲେ ଆଜି କୃଷ୍ଣ ମିଳିଗଲେ, ଆଉ କଷ୍ଟ କେଉଁଠି ରହିବ, କଷ୍ଟ ଦୂର ହୋଇଗଲା ସମସ୍ତଙ୍କର। ତେଣୁ ନବସାୟ ତାଙ୍କୁ ସବୁ ଗୃହ ତିଆରି ହୋଇଗଲା, ଖାଲି ଗୋଟିଏ ଅର୍ଡ଼ିନାରୀ ଘର ହୋଇଗଲା ନାହିଁ, ସବୁ ପ୍ରକାର ଫ୍ୟାସିଲିଟି ସବୁ ରହିଛି, ଯାହାର ଯାହା ଦରକାର ସବୁ ଜିନିଷ ସବୁ ସବୁ ଲେଟେଷ୍ଟ ଟେକ୍ନୋଲୋଜି ସବୁ ରହିଛି, ରହିକରି ବହୁତ ମୂଲ୍ୟବାନ ସବୁ ରହିଛି, ଅଳଙ୍କାର ଇତ୍ୟାଦି ସବୁ ରହିଛି, ଏସବୁ ରେ ସବୁ ତାଙ୍କର ପୂର୍ଣ୍ଣ ଭାବରେ ଏତେ ଆନନ୍ଦ। ଏଇଠି ଆସିବ, ଏହିପରେ ଆସିବ, ଏଇ ଶ୍ଳୋକରେ ଆସିବ, 17 ଶ୍ଳୋକରେ କୁହାଯାଉଛି। ହଁ ଆଚ୍ଛା, ଏଇଟା ହେଲା କେଉଁ ନମ୍ବର, 15-16 ନାଇଁ କି, 15-16 ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କିଛି ଭାଷ୍ୟ ଦେଇନାହାନ୍ତି, କିନ୍ତୁ ସନାତନ ଗୋସ୍ୱାମୀ କହୁଛନ୍ତି, ଦିଗ୍ଭ୍ୟ ଇତି ମଥୁରାଂ ତ୍ୟକ୍ତା କୁରୁ ପାଞ୍ଚଳାଦିଶୁ। ମୁଁ ଚିନ୍ତା କରୁଥିଲି କେଉଁ ରାଜ୍ୟ କହିବି ବୋଲି କହିପାରୁନଥିଲି, ସନାତନ ଗୋସ୍ୱାମୀ କହିଦେଲେ କୁରୁ ପାଞ୍ଚାଳ ଇତ୍ୟାଦି ଏସବୁ ଲୁଚିକି ରହିଥିଲେ ସେମାନେ ସବୁ, ତାଙ୍କର କିଏ ଡିଷ୍ଟାଣ୍ଟ ରିଲେଟିଭ୍ ଥିବେ ବା ଯାହା ବି ହେଉ କେମିତି କ'ଣ କରି ରହିଯାଇଥିଲେ ସବୁ ସେଠି ରହିଥିଲେ। ଆଦି ବି ଆହୁରି ମଧ୍ୟ ବହୁତ ରହିଛନ୍ତି, ଆଦି ଶବ୍ଦେନ ଆଦି ଯେଉଁ କୁହାଗଲା ଏଠି ଯେଉଁ କ'ଣ କୁହାଗଲା ଯଦୁ ବୃଷ୍ଟି ଅନ୍ଧକ ମଧୁ ଦାସହର କୁକୁର ଆଦି କାନ ଆଦି ଶବ୍ଦରେ ଆହୁରି ମଧ୍ୟ ରହିଛି କିଏ କିଏ ସତ୍ୱତା ଦୟ ସତ୍ୱତା ଆଦି ଆଦି ଶବ୍ଦରେ ପୁଣି ଆହୁରି ଜିନିଷ ରହିଛି ଏକାଦଶ ସ୍କନ୍ଧ 31 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଏମାନଙ୍କୁ ସବୁ ଏବେ କେତେ ପ୍ରକାର ବଂଶ ଥିଲେ 11 ସ୍କନ୍ଧର 31 ଅଧ୍ୟାୟରେ ସେଠି କୁହାଯାଉଛି ନା 30 ଅଧ୍ୟାୟରେ ଜୟ ଶ୍ରୀ ଶ୍ରୀ ସୀତାରାମ ରଖଣ ହନୁମାନ ଯୋଉ କି ଜୟ ଦା 11:30-18 ସେ ଶ୍ଳୋକଟି କୁହାଯାଏ ଦାସାହର ବୃଷ୍ଣି ଅନ୍ଧକ ଭୋଜ ସତ୍ୱତା ମଧୁ ଅର୍ବୁଦା ମାଥୁର ସୁରସେନା ବିସର୍ଜନା କୁକୁରା କୁନ୍ତୟଶ୍ଚ ମିଥସ୍ତୁ ଜଘ୍ନୁ ସୁବିସୁଜ୍ୟ ସୌର୍ଦ୍ଧମ ଚ ଶବ୍ଦରେ ଆହୁରି ମଧ୍ୟ ରହିଛି ସେ ତ ସୁଖଦେବ ଗୋସ୍ୱାମୀ ମଧ୍ୟ କହିଲେ ନାହିଁ ତେଣୁ ବହୁତ ଆମର ଗୋଟେ ପ୍ରଭୁପାଦ ମହାରାଜ ଲେଖିଛନ୍ତି 9th କ୍ୟାଣ୍ଟରେ ସେଠି ରହିଛି ବଂଶାବଳୀ ରହିଛି କେତେ ବଂଶ ସବୁ ରହିଛି ଯଦୁବଂଶରେ କେତେ ପ୍ରକାର ବଂଶ ସବୁ ରହିଛି ଏଠି ସବୁ କେତେଜଣଙ୍କ ନାମ ନିଆଗଲା ଏଇଭଳି ଭାବରେ ସେମାନେ ସବୁ ଭୋଜସ ପ୍ରାୟ ଅକ୍ରୁରେଣ ସହ କଂସ ମନୁବର୍ତ୍ତିନା ଆଉ ଯେତେଜଣ ଭୋଜ ବଂଶରେ ଥିଲେ ଭୋଜବଂଶ ମଧ୍ୟ ସେ ଯଦୁବଂଶରେ ଆସୁଛନ୍ତି ଅକ୍ରୁର କିନ୍ତୁ ରହିଥିଲେ ସେଠି ଆମେ ଏଇଟା ଆଗରୁ କହିଛେ ଅକ୍ରୁର ରହିଥିଲେ ସେଠି ତାଙ୍କ ସହିତ ମଧ୍ୟ କେତେ ଭୋଜ ସବୁ ରହିଥିଲେ ଭୋଜରାଜ ଭୋଜବଂଶରେ ଥିଲେ ଉଗ୍ରସେନ ହେଉଛନ୍ତି ଭୋଜବଂଶର ଭୋଜବଂଶୀୟ ଥିଲେ ଯେତେବେଳେ ଭଗବାନ ଆସିଲେ ଯଦି କଂସ ଯେଉଁ କୁହାଗଲା କଂସ କ'ଣ ଦେଖୁଥିଲା ନା ମୃତ୍ୟୁର ଭୋଜପତେ ଭୋଜବଂଶର ଯିଏ ଯେଉଁ ମାଲିକ ଯିଏ ଥିଲେ କଂସ କୃଷ୍ଣଙ୍କୁ ଦେଖି ମୃତ୍ୟୁ ବୋଲି ତାକୁ ଦେଖୁଥିଲେ ଆକ୍ରୁଣ ସେମାନେ କିନ୍ତୁ ଭୋଜବଂଶରେ ସବୁ ଅକ୍ରୁରଙ୍କ ସହିତ ସେମାନେ ରହିଥିଲେ ମଥୁରାରେ ରହିଥିଲେ ଆଉ ସବୁ ପଳେଇ ଯାଇଥିଲେ ଏତେ ଯାଦବାନ ଅଷ୍ଟଭେଦ ମୁଖ୍ୟତମା ଏଇ 8ଟା ଯେଉଁ କୁହାଗଲା 8ଟା ନା କେତେ ଏ ଯେଉଁ କୁହାଗଲା ଏ ଯେଉଁ ହିସାବ କର କେତେ ହେଉଛି ପୁଣି ସନାତନ ଗୋସ୍ୱାମୀ ମଧ୍ୟ କହିଲେ ସାତ୍ୱତା ଆଦି ଏମାନେ ମିଶିଲେ 8ଟି ହେବେ 8ଟି ସମ୍ପ୍ରଦାୟ 8ଟି ବଂଶ ବିଷୟରେ କହିଲେ ଏମାନେ ହେଉଛନ୍ତି ମୁଖ୍ୟ ଯଦୁବଂଶରେ ଅନେକ ପ୍ରକାର ବଂଶ ସବୁ ରହିଛି ଯଦୁଙ୍କ ଠାରୁ ଆସିଥିଲେ ଅନେକ ବଂଶରେ ଆସିଥିଲେ ସେ ବଂଶମାନଙ୍କ ଭିତରେ ଏଇ 8ଟି ବଂଶ ହେଉଛି ମୁଖ୍ୟ ଯଦୁ ବୃଷ୍ଣି ଅନ୍ଧକ ମଧୁ ଦାସାରହ କୁକୁର ସାତ୍ୱତା 8 ହେଲେ 8 ଜଣ ମୁଖ୍ୟ ଅଷ୍ଟଭେଦା ମୁଖ୍ୟତମା ତେଣୁ 16 ଶ୍ଳୋକରେ କୁହାଯାଉଛି ବିଶ୍ୱକୃତ ଯେଉଁ କୁହାଗଲା ନା ବିଶ୍ୱକୃତ ଯେ ବିଶ୍ୱ ସୃଷ୍ଟି କରିଛନ୍ତି ଅତ ଇନ୍ଦ୍ରାଦି ଦୁର୍ଲଭମପି ବିଚିତ୍ର ବୈଭବମ୍ ତେଣୁ ତାଙ୍କର ସେ ବିଶ୍ୱକୃତ ସେ ବିଶ୍ୱ ସୃଷ୍ଟି କରିଛନ୍ତି ଇନ୍ଦ୍ରଙ୍କର ଯେଉଁ ବୈଭବ ସିଏ ମଧ୍ୟ ଦେଇଛନ୍ତି ତେଣୁ ବିଶ୍ୱକୃତ କହିବାର ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରାଦି ଦୁର୍ଲଭମ୍ ଇନ୍ଦ୍ର ମଧ୍ୟ ଯାହାକୁ ଦୁର୍ଲଭ ଇନ୍ଦ୍ରଙ୍କ ପ୍ରତି ଯେଉଁଟା ନୁହଁ ପ୍ରାପ୍ତ ହୋଇପାରିନାହାନ୍ତି ସେସବୁ ବିଚିତ୍ର ବୈଭବମ୍ ତାଙ୍କ ପାଖରେ ସେ ପ୍ରଦାନ କରିଥିଲେ ତାଙ୍କୁ ଯେଉଁମାନେ ପ୍ରବାସରେ ରହିଥିଲେ ବହୁତ କଷ୍ଟ ପାଉଥିଲେ କ'ଣ କରିବା ଘଣ୍ଟା ବାଜି ନାହାନ୍ତି ଆମେ ଆଗେଇବା 19 ଶ୍ଳୋକ ଯାଏ ଅଛି ଏଇ ସବୁ ଆନନ୍ଦ କେମିତି ପାଇଲେ ଆମେ ଦେଖିବା 19 ଶ୍ଳୋକରେ ସେଇଟା ଅଛି ହେ 17-18 କହୁଛି କୃଷ୍ଣ ସଂକର୍ଷଣ ଭୁଜେଇ ଗୁପ୍ତା ଲବ୍ଧ ମନୋରଥା ଗୃହେଶୁ ରେମିରେ ସିଦ୍ଧା କୃଷ୍ଣ ରାମଗତ ଜ୍ୱାରା ବିକ୍ଷନ୍ତୁ ଅହରହ ପ୍ରୀତା ମୁକୁନ୍ଦ ବଦନାମ୍ବୁଜମ୍ ନିତ୍ୟଂ ପ୍ରମୋଦିତଂ ଶ୍ରୀମଦ୍ ସଦୟ ସ୍ଥିତଭିକ୍ଷଣମ୍ ମଥୁରାରେ ବର୍ତ୍ତମାନ ଆନନ୍ଦ ବଢ଼ି ବଢ଼ିକା ଯାଉଛି ବୃନ୍ଦାବନରେ ବିରହ ବଢ଼ି ବଢ଼ିକା ଯାଉଛି ମଥୁରାରେ ମିଳନର ଆନନ୍ଦ ବଢ଼ି ବଢ଼ିକା ଯାଉଛି ତେଣୁ ଏଠି କୁହାଯାଉଛି ଯେ କୃଷ୍ଣ ସଂକର୍ଷଣ ଭୁଜେଇ କୃଷ୍ଣ ଏବଂ ସଂକର୍ଷଣ ବଳରାମ ତାଙ୍କୁ ଭୁଜେଇ କହିଲେ ଭୁଜ ବଳେନ ଗୁପ୍ତା କହିଲେ ରକ୍ଷିତା ଆମେ ସବୁ ବର୍ତ୍ତମାନ ରାମଜୀଙ୍କର ଭୁଜରେ ରକ୍ଷିତା ହୋଇକି ରହୁଛୁ ଏଠି ରଘୁନନ୍ଦନ ଧାମରେ ଗୁପ୍ତା ଲବ୍ଧ ମନୋରଥା ତାଙ୍କର ଯାହା ମନ ସବୁ ଥିଲା ମନୋରଥରେ ସେ ଯାଇକି ବିଚିତ୍ର କଥା ସବୁ ଚିନ୍ତା କରୁଥିଲେ ସବୁ ପ୍ରାପ୍ତ ହୋଇଗଲେ ଯାହା ସବୁ ଚିନ୍ତା କରିଥିଲେ ତାଠୁ ଅଧିକ ପାଇଲେ ଯେତିକି ଚିନ୍ତା କରିନଥିଲେ ଏତିକି ପାଇବି ଏତିକି ପାଇବି ଏହା ପାଇବି ଏହା ପାଇବି ତାଠାରୁ ଅଧିକ ପାଇଗଲେ। ଲବ୍ଧ ମନରୁଥା ପ୍ରାପ୍ତ କାମ୍ୟ କାମ୍ୟ ସିଦ୍ଧା ପୂର୍ଣ୍ଣ ହୋଇଗଲେ ସେମାନେ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ଭଗବାନଙ୍କ ଶରଣରେ ଗଲେ ଆଉ କୌଣସି ଅପୂର୍ଣ୍ଣତା ରହିବ ନାହିଁ, ସେ ହେଉଛନ୍ତି ପୂର୍ଣ୍ଣ। ପୂର୍ଣ୍ଣବିଧ ପୂର୍ଣ୍ଣ ପୁନା ଏସବୁ ରହିଛି ନା, ଆମେ ମଧ୍ୟ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ପୂର୍ଣ୍ଣ ହୋଇଯିବା, ଆମର କୌଣସି ଅପୂର୍ଣ୍ଣତା ରହିବ ନାହିଁ, ପୂର୍ଣ୍ଣ। କୃଷ୍ଣ ନାମ ଗତ ଜ୍ୱରା, ଏଠି କୃଷ୍ଣ ସଂକର୍ଷଣ କୁହାଗଲା, ପୁଣି କୃଷ୍ଣ ନାମ ଦୁଇଥର କୁହାଗଲା। ଗତ ଜ୍ୱରା, ଗତ ଜ୍ୱରା କହିଲେ କୃଷ୍ଣ କୃଷ୍ଣ ନାମାଭ୍ୟାମ ଗତ ନିବୃତ ଜ୍ୱର କହିଲେ ତାପ ଜେସାନ୍ତେ, ତାପରେ ଦଗ୍ଧୀଭୂତ ହେଉଥିଲେ, ଆଜି ସବୁ ଚାଲିଗଲା, ତାପ ଚାଲିଗଲା। ଖାଲି ତାପ ଚାଲିଗଲା ତା ନୁହଁ, ଆନନ୍ଦ ବଢ଼ିବ ତାଙ୍କର। ପ୍ରୀତା, ବହୁତ ପ୍ରୀତ ହୋଇଗଲେ ସେମାନେ, ବହୁତ ଆନନ୍ଦ ତାଙ୍କ ଚିନ୍ତାର ବାହାରେ, ଏତେ ଆନନ୍ଦ ତାଙ୍କର ଆମେ ସେଇଟା ବର୍ଣ୍ଣନା କରିପାରିବା ନାହିଁ, ଏତେ ପ୍ରୀତ ହୋଇଗଲେ ସେମାନେ। ଅହରହ, କାହିଁକି ପ୍ରୀତ ହୋଇଗଲେ ନା ଅହରହ, ଅହରହ କହିଲେ ପ୍ରତିଦିନ, ଅହ ଅହ ଅହରହ ପ୍ରତି ନିତ୍ୟ ଦିନ, ଅହ ମାନେ ଦିନ ଦିନ, ଅହରହ ନିତ୍ୟଂ, ଅହରହ ନିତ୍ୟ, ମଝିରେ କିଛି ବ୍ରେକ୍ ନଥିଲା, ନିତ୍ୟଂ ଅନିତ୍ୟତା କିଛି ନଥିଲା, ନିତ୍ୟ। ପ୍ରମୋଦିତଂ ସଦା ହର୍ଷଯୁକ୍ତମ, ଆମ ରାକେଶ ଯେମିତି ସବୁବେଳେ ହର୍ଷ ଚଳେ କି ସବୁବେଳେ ହର୍ଷ ହେଉଥିବ, ସେଇଭଳି ଭାବରେ ହର୍ଷଯୁକ୍ତମ ସବୁବେଳେ ହର୍ଷ ହେଉଥିବ ତାଙ୍କର, ସ୍ମିତ ହାସ୍ୟ ଭଗବାନଙ୍କ ସ୍ମିତ ହାସ୍ୟ, ହର୍ଷଯୁକ୍ତମ ଭଗବାନ ସବୁ ଆନନ୍ଦ ରହିଛି, ଆଉ ଦୁଃଖ ଥିଲେ ସିନା ଦୁଃଖ ମନଟା ଇଏ ରହିବ, ଆନନ୍ଦ ଆନନ୍ଦ ରହିଛି ପାଖରେ, ସବୁବେଳେ ହର୍ଷଯୁକ୍ତ ନିତ୍ୟ ହର୍ଷଯୁକ୍ତମ ସଦୟ ସ୍ମିତ ବିକ୍ଷଣମ, ଭଗବାନଙ୍କର ଯେଉଁ ସ୍ମିତ ବିକ୍ଷଣ ରହିଛି ସଦୟ, ଦୟାକରି ସେ ସ୍ମିତ ହାସ୍ୟ କରୁଛନ୍ତି, ଯସ୍ମିନ୍ ତତ୍ ଶ୍ରୀମତ୍ କାନ୍ତିପୂର୍ଣ୍ଣ ମୁକୁନ୍ଦ ପଦନାମ ଭୁଜମ, ମୁକୁନ୍ଦ ପଦନାମ ଭୁଜମ ସଦା ସଦୟ ସ୍ମିତ ବିକ୍ଷଣମ ଶ୍ରୀମତ୍ ମୁକୁନ୍ଦ ପଦନାମ ଭୁଜମ। କିଏ ଏ ସୁଧା, ଏ କଥାରେ ସବୁ ସୁଧା ରହିଛି, ଅମୃତ ରହିଛି, ମୁକୁନ୍ଦ ପଦନାମ ଭୁଜମ। ଅମ୍ବୁଜ କହିଲେ, ଅମ୍ବୁଜ କହିଲେ ପଦ୍ମ ବୁଝାଏ, କିନ୍ତୁ ଏଠି କହିବ ଚନ୍ଦ୍ର, ମୁଖ ଚନ୍ଦ୍ର ଦେଖୁଛନ୍ତି, ମୁକୁନ୍ଦ ପଦ ଶ୍ରୀକୃଷ୍ଣ ମୁଖ କମଳମ, ଏଠି କମଳ କୁହାଯାଇଛି, ମୁଖ ଚନ୍ଦ୍ର ମୁଖ ପଦ୍ମ ବିକ୍ଷନ୍ତମ, ଯେତେବେଳେ ଦେଖୁଥିଲେ ବିକ୍ଷନ୍ତମ ପଶ୍ୟନ୍ତ ସନ୍ତ, ଘରେ ଆଉ ରହୁନଥିଲେ, କେଉଁଠି କୃଷ୍ଣଙ୍କର ଦର୍ଶନ ମିଳିବ ଯାଇକି ସେଇଠି ସେଇ ଯାଇ ଠିଆ ହେଇଯାଉଥିଲେ କେତେ। ଆମେ ଶୁଣିଥିଲୁ, ମୁଁ ଗୋଟେ ଶୁଣିଥିଲି କଥା, ଯେ ବମ୍ବେରେ ରହିଛନ୍ତି ଜଣେ ପ୍ରସିଦ୍ଧ ଚିତ୍ର ତାରକା ରହିଛନ୍ତି, ଅଭିନେତା, ସିନେମା ଅଭିନେତା, ତାକୁ ସେମାନେ ଯାଆନ୍ତି ସକାଳେ ଦର୍ଶନ କରିବା ପାଇଁ, ଯାଆନ୍ତି ତାଙ୍କର ଗୋଟେ ରହିଛି, ସେ ସବୁ ସବୁ ଆସି ସେଠି ଠିଆ ହେଇଥିବେ, ଇଏ ଯାଇକି ହାତ ଦେଖାଇଦେବେ, ଅଭିନେତା ସିଏ ହାତ ଦେଖାଇଦେବେ, ସେମାନେ ଦେଖିକି ତାଙ୍କର କେତେ ଆନନ୍ଦ ହେଇଯିବ, ଏଇ ରକ୍ତ ମାଂସ ଶରୀରକୁ ଦେଖିକିରି ସେମାନେ ଆନନ୍ଦ ହେଉଛନ୍ତି, ଯେଉଁ ସଚ୍ଚିଦାନନ୍ଦ ଘନକୁ ଦେଖିଲେ କେତେ ଆନନ୍ଦ ନ ହେବ, ଆଉ ଘରେ ରହିବା ପାଇଁ ତାଙ୍କର ଇଚ୍ଛା ହେଉନଥିବ, ଆସି ଦେଖୁଥିବେ କେତେବେଳେ କୃଷ୍ଣଙ୍କର ଦର୍ଶନ ମିଳିବ, କେଉଁଠି ଦର୍ଶନ ମିଳିବ, କିମ୍ବା ରାମଜୀଙ୍କର ଏଇଠି ଦର୍ଶନ ମିଳୁଛି, ସବୁ ଆସି ପହଞ୍ଚି ଯାଉଥିବେ। ମୁକୁନ୍ଦ ବଦନାମ ଭୁଜମ, ବଦନାମ ଭୁଜକୁ ବିକ୍ଷନ୍ତମ ପଶ୍ୟନ୍ତମ ସନ୍ତମ ଗୃହେଷୁ ରେମିରେ, ଏଇଭଳି ଭାବରେ ସେମାନେ ଗୃହରେ ରହିଲେ ମଧ୍ୟ ଆନନ୍ଦରେ ରେମିରେ, ବହୁତ ଆନନ୍ଦ ବିହାର ଚକ୍ରୁ, ବହୁତ ଆନନ୍ଦରେ ରହିଲେ ଗୃହେଷୁ ରେମିରେ, ଏତେ କଥା ରହିଛି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟିଏ ଭାଷ୍ୟ ଦେଲେ ନାହିଁ ଏଥିରେ, ମୁଁ କେତେବେଳେ ଭାଷ୍ୟ ଦେଇଥାନ୍ତି। ଯାହା ହଉ, ସତର ଅଠରରେ ସନାତନ ଗୋସ୍ୱାମୀ କହୁଛନ୍ତି, ଅଧୁନା ଇନ୍ଦ୍ରାଧିଭ୍ୟୋପି ତେଷା ମୁତ୍କର୍ଷ ଦର୍ଶୟନ, ଇନ୍ଦ୍ର ପାଖରେ ମଧ୍ୟ ରହିଛନ୍ତି, ଉପେନ୍ଦ୍ର ରହିଛନ୍ତି, ଭଗବାନ ରହିଛନ୍ତି ସେଠି, ଇନ୍ଦ୍ରାଧିଭ୍ୟୋପି ତେଷା ଉତ୍କର୍ଷ ଦର୍ଶୟନ, ଇନ୍ଦ୍ରଙ୍କ ଠାରୁ ଯେତିକି ରହିଛି ତାଙ୍କର, ଇନ୍ଦ୍ର ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ବୋଲି କୁହାଯାଏ, ଐଶ୍ୱର୍ଯ୍ୟ ଭିତରେ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ହେଉଛି ଇନ୍ଦ୍ରଙ୍କର, ଆମର ଏ ଯେଉଁ ରଘୁନାଥ ଦାସ ଗୋସ୍ୱାମୀଙ୍କର ପିତାମାତା କହିଲେନି, ତାଙ୍କ ମା କହିଲେ ଇଏ ଆକୁ ବାନ୍ଧିକି ରଖାକୁ ବିବାହ କରିଦିଅ, ଏସବୁ କର, କ'ଣ ଗୋଟେ ବ୍ୟବସ୍ଥା କର, ସେ ତ ରହିବ ନାହିଁ ଘରେ, ସିଏ ଖାଲି ମହାପ୍ରଭୁଙ୍କର ଧାରାକୁ ଯିବା ପାଇଁ ବ୍ୟସ୍ତ ହେଉଛି, ଇସ୍କନରେ ଜୟନ କରିବା ପାଇଁ ବ୍ୟବସ୍ଥା କରିଦେଲେ ଆଣି, ଆଉ କିଛି ବ୍ୟବସ୍ଥା କର ନା। ସେ କହୁଛନ୍ତି, ତାଙ୍କ ପିତା କହୁଛନ୍ତି ଯେ ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ସ୍ତ୍ରୀ ଅପ୍ସରା ସମ, ଇନ୍ଦ୍ର ଭଳି ଐଶ୍ୱର୍ଯ୍ୟ, ଇନ୍ଦ୍ରଙ୍କ ଠାରୁ ଆଉ କାହାର ଅଧିକ ଐଶ୍ୱର୍ଯ୍ୟ ନାହିଁ, ଇନ୍ଦ୍ର ସମ ଐଶ୍ୱର୍ଯ୍ୟ। ପୁଣି ସ୍ତ୍ରୀ ହେଉଛି ଅପ୍ସରା, ରମ୍ଭା ମେନକା ଇତ୍ୟାଦି ଉର୍ବଶୀ ଇତ୍ୟାଦି ଅପ୍ସରା ଭଳି ରହିଛନ୍ତି ସ୍ତ୍ରୀ, ସ୍ତ୍ରୀ ଅପ୍ସରା ସମ। ଏସବୁ ବାନ୍ଧିଲେ ନାକ, ଇଏ ଯେଉଁ ଯାହା ଏ ଦ୍ୱାରା ଯିଏ ବନ୍ଧି ହେଇପାରିଲେ ନାହିଁ, ଦଡ଼ିରେ ବନ୍ଧନ ତା'ର କି ଏମିତି ବାନ୍ଧିବା। ଜନ୍ମକର୍ତ୍ତା ପିତା ନାଁରେ କ'ଣ ଯେଉଁ ଖଣ୍ଡାଇତେ ଯେଉଁ ରହିଛି ଆମର, ଆମେ ଯେଉଁ ଭୋଗ କରୁଛେ ପ୍ରାରବ୍ଧ ଖଣ୍ଡାଇତେ, ପ୍ରାରବ୍ଧ ଖଣ୍ଡେଇ ପାରିବ ନାହିଁ, ଏଭଳି ଭାବରେ ସେ କଥା କୁହାଯାଇଛି, ଚୈତନ୍ୟ ଚରିତାମୃତ କୁହାଯାଇଛି, ପ୍ରାରବ୍ଧ ଖଣ୍ଡାଇତେ। ତେଣୁ ଇଏ ସବୁ ଯେଉଁ ଐଶ୍ୱର୍ଯ୍ୟ ରହିଛି ଏଠି କହୁଛନ୍ତି ସନାତନ ଗୋସ୍ୱାମୀ, ଅଧୁନା ଇନ୍ଦ୍ରଧିପ୍ୟପି ତେଷାମ ଉତ୍କର୍ଷ ଦର୍ଶନ ସଦା ସର୍ବ ଦୁଃଖ ରାହିତ୍ୟମ। ଆଉ ଦୁଃଖ ରହିଲା ନାହିଁ, ଦୁଃଖ ଦୂରେଇ ଗଲ, ଆଉ ଦୁଃଖ କାହିଁ, ଦୁଃଖ ଆଉ କାହିଁ, ଭଗବାନଙ୍କର ସନ୍ନିଧି ପାଇକିରି ସେମାନଙ୍କ ହର୍ଷ ବଢ଼ିଯାଉ, ଦୁଃଖ ଆଉ କେଉଁଠି ଆସିବ। ଚିତ୍ ଜଗତ, ଚିତ୍ ଜଗତରେ ଦୁଃଖ ନାହିଁ, ଦୁଃଖଟା ହେଉଛି ଭୌତିକ ଜଗତ, ତଥାଗତ ସୁଖ ମଧ୍ୟ ଏହି ପ୍ରକୃତ ଦୁଃଖ, ସୁଖଟା ଦୁଃଖ ଭଳି ଲାଗୁଛି ଏଠି, ଏ ଦୁଃଖଟା ସୁଖ ଭଳି ଲାଗୁଛି। କିନ୍ତୁ ଚିତ୍ ଜଗତରେ ଆଉ କ'ଣ ଦୁଃଖ ରହିଛି କି, ସେମାନେ ଚାହିଁଲେ ମଧ୍ୟ ଟିକିଏ ଦୁଃଖ କରନ୍ତେ, କିନ୍ତୁ ଦୁଃଖ ମିଳିବ ନାହିଁ ସେଠି, ସେଠି ଦୁଃଖ ମିଳିବ ନାହିଁ। ଦୁଃଖ ଯଦି ପାଇବା ଚାହୁଁଛ ତାହେଲେ ଏଇ ଭୌତିକ ଜଗତରେ ରୁହନ୍ତୁ, ଏଠି ସବୁ ପ୍ରକାର ଦୁଃଖର ବ୍ୟବସ୍ଥା କରାଯାଇଛି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନ, ସବୁବେଳେ ଦୁଃଖ ଦେଖୁଥିବ, ଆଉ ସେଠି ଦୁଃଖ ଗୋଟିଏ ପାଇବ ନାହିଁ, ସେଠି ସୁଖ ହିଁ ସୁଖ। ତେଣୁ ପରମ ସୁଖତ୍ୱାଞ୍ଚ ପରମ ସୁଖ, ଏହି କଥା କହୁଛନ୍ତି ଦୁଇଟି ଶ୍ଳୋକରେ ଏଇଟା କୁହାଯାଇଛି। ପରମ ସୁଖତ୍ୱ କିଭଳି ନା, ଗୁପ୍ତା କହିଲେ ସର୍ବ ଆପତ ରକ୍ଷିତା, ଯେତେ ଦୁଃଖ ଆସିଲେ ମଧ୍ୟ ସବୁଥିରେ ସେ ରକ୍ଷା କରିବେ ଗୁପ୍ତା, ଏବଂ ଗୃହେଷୁ ଅପି ସିଧା ଜୀବନ ମୁକ୍ତା, ଗୃହରେ ରହିଲେ ମଧ୍ୟ ସେ ଗୃହବନ୍ଦୀ ହିସାବରେ ରହୁନାହାନ୍ତି, ସେ ମୁକ୍ତ ରହିଛନ୍ତି, ଜୀବନ ମୁକ୍ତା ସିଧା। ସିଧା ମାନେ ଯେମିତି ରହୁଛନ୍ତି, ବହୁତ ପ୍ରକାର ସିଦ୍ଧି ରହିଛି, ତୁମକୁ ଯଦି କୁହାଯିବ ଗୋଟେ ସିଦ୍ଧି ନିଅ ବୋଲି ତୁମେ କ'ଣ କହିବ, ତୁମକୁ କୁହାଯିବ ତୁମେ ଯାହା ଚାହିଁବ ତାହା ପାଇଯିବ, ଏ ପ୍ରାପ୍ତି ସିଦ୍ଧିଟା ମୁଁ ତୁମକୁ ଦେଉଛି ନିଅ, ତୁମେ କ'ଣ କହିବ, ଆମେ ସିଦ୍ଧି ଦେବ। କୃଷ୍ଣପ୍ରେମଟା ସିଦ୍ଧିରେ ଯାଉନି, କୃଷ୍ଣପ୍ରେମଟା ଅଲଗା ଜିନିଷ, ସିଦ୍ଧିର ଉର୍ଦ୍ଧ୍ୱରେ ସିଦ୍ଧି କହିଲେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଆଉ ଦଶ ପ୍ରକାର ମଧ୍ୟ ରହିଛି, ଅଠର ପ୍ରକାର ଯୋଗ ସିଦ୍ଧି ରହିଛି, ଆହୁରି ବହୁତ ପ୍ରକାର ଯୋଗ ସିଦ୍ଧି ରହିଛି। ଆମେ କହିବା ତୁମକୁ ଦିଅ, ତୁମେ ଯାହା ଚାହିଁବ ତାହା ପାଇବ, ଏ ପ୍ରାପ୍ତି ସିଦ୍ଧିଟା ମୁଁ ତୁମକୁ ଦେଉଛି, ସେଟା ଅଲଗା ଜିନିଷ। ସିଦ୍ଧି ଦେଲେ ମଧ୍ୟ ଦିୟମାନ ନ ଗୃହନ୍ତି, ପ୍ରଦାନ କଲେ ମଧ୍ୟ ସେମାନେ କହନ୍ତି ନା ମୋର ଦରକାର ନାହିଁ ପ୍ରଭୁ, ନା ନିଅ ନା ନା ଦରକାର, ଏଇଭଳିଆ ଟଣା ଅଟରା ଚାଲେ। ଜୀବନ ମୁକ୍ତା, ସେମାନେ ସେମାନେ ବନ୍ଧନ ଅବସ୍ଥା ନାହାନ୍ତି, ସେମାନେ ମୁକ୍ତ, ଜୀବନ ମୁକ୍ତ। ଅହୋ ଗୃହିଣୀ ତେ କଥଞ୍ଚିତ ସଂସାର ଦୁଃଖ କିମ୍ବି ନୈବ ଅବିନ୍ଦନ, ଗୃହରେ ରହିଲା ମାନେ ବହୁତ ପ୍ରକାର ଦୁଃଖ ରହିଛି, ପଥର ପଡ଼ିଲେ ଶହେ ବୋଲି କୁହାଯାଏ, ବହୁତ ପ୍ରକାର ଦୁଃଖ ରହିଛି, ଗୃହରୁ ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ଅନେକ ପ୍ରକାର ଦୁଃଖ ରହିଛି, ସଂସାର ଦୁଃଖ କିମ୍ବି ନୈବ ଅବିନ୍ଦନ, କିଭଳି ଭାବରେ ସେମାନେ ପ୍ରାପ୍ତ ହେଲେ ନାହିଁ ଗୃହରେ ରହିକରି, ନା ଇତି ଆହ କୃଷ୍ଣେତି, କୃଷ୍ଣ କର୍ଷତି ସର୍ବତାପ, ସବୁ ତାପକୁ ସେ କର୍ଷଣ କରିନେବେ, ରହିବ ନାହିଁ, ହରତି ଇତି ହରଣ କରିନେବେ, ଇତି କୃଷ୍ଣ କୃଷ୍ଣେତି କହିଲେ କର୍ଷତି ସର୍ବତାପ ହରତି ଇତି କୃଷ୍ଣ, ରମୟତି ଇତି ରାମ, ରାମ ବୋଲି କୁହାଗଲା କୃଷ୍ଣ ରାମ, ରାମ କହିଲେ ରମଣ ପ୍ରଦାନ କରେ, ଇଏ ଦୁଃଖକୁ ଦୂର ନେବେ ସେ ଆନନ୍ଦ ପ୍ରଦାନ କରିବେ, ଦୁଇ ଜଣ ମିଶିକିରି ଦେଉଛନ୍ତି, ଜଣେ ଦୁଃଖକୁ ଦୂର କରୁଛି ଆଉ ଜଣେ ଆନନ୍ଦ ଦେଉଛନ୍ତି, ଆଉ କେଉଁଠି ଦୁଃଖ ଆସିବ, ସେ ସମୟରେ ଦୁଃଖ ଆସୁ ଆସୁ ତ ପଳେଇ ଯାଉଛି, ଭଗବାନ ନେଇଗଲେ କର୍ଷଣ କରି ନେଇଗଲେ, ଆଉ ଦୁଃଖ କଲେ ମଧ୍ୟ ଜଣେ ଆନନ୍ଦ ନ ପାଇପାରେ, ଶାନ୍ତ ଅବସ୍ଥା ରହିପାରେ, କିନ୍ତୁ ରାମ ରହିଛନ୍ତି ଆନନ୍ଦ ପ୍ରଦାନ କରୁଛନ୍ତି, ଆନନ୍ଦ ବଢ଼ି ବଢ଼ିକା ଯାଉଛି, ଦୁଃଖ ଚାଲିଯାଉଛି ଆନନ୍ଦ ବଢ଼ୁଛି। ତେଣୁ କୃଷ୍ଣ ରାମ ଇତି ରମୟତି ଇତି ରାମ ଅତସ୍ତାଭ୍ୟାମ ଗତ ଜ୍ୱାରା, ଆଉ ତାଙ୍କର କେଉଁଠି ତାପ ରହିବ, ଆମର ମଧ୍ୟ ତାପ ଅଛି ନା ନାହିଁ, ନା ଆମର ମଧ୍ୟ ତାପ ନାହିଁ, କାହିଁକି ଭଗବାନ କହିଲେ ନା କ'ଣ ଧର୍ମ ପ୍ରଜିତ କୈତବୋତ୍ର ପରମ ନିର୍ମତ ଶରଣାଂ ସତାଂ ବେଦ୍ୟମ ବାତ୍ମ ବସ୍ତୁ ଶିବଦମ ତାପତ୍ର ଉନ୍ମୋଳନ ଆଉ କେଉଁଠି ତାପ ରହିଲା? ଭାଗବତ ପଢ଼ୁଛେ ମାନେ ଆଉ କେଉଁଠି ତାପ ରହୁଛି? ତାପ ପଳିଗଲା, ତାପତ୍ର ଚାଲିଯିବ ଗତ ଦ୍ୱାରା। ତେଣୁ ଅଠର ନମ୍ବରରେ ପରମାନନ୍ଦ ପ୍ରାପ୍ତା ଗତ ଦ୍ୱାରା ଖାଲି ହେଲେ ତା ନୁହଁ, ତାଙ୍କ ତାପ ଚାଲିଗଲେ ତା ନୁହଁ, ପରମାନନ୍ଦ। ପରମାନନ୍ଦ କିଭଳି? ଆମେ ପରମାନନ୍ଦ ଦେଇ ଆପଣମାନଙ୍କୁ ଆଉ ତାଠାରୁ ଅଧିକ ଆନନ୍ଦ ଆପଣ କହିବେ ନା, ଆମର ଦରକାର ନାହିଁ ଆଉ କିଛି। ପରମାନନ୍ଦ 19 ଶ୍ଳୋକରେ କୁହାଯାଇଛି, ତତ୍ର ପ୍ରବେଶୋପ୍ୟାସନ୍ ଯୁବାନୋ ଅତିବଳୌ ଯଶଃ ପିବନ୍ତୁ ଅକ୍ଷୀର ମୁକୁନ୍ଦସ୍ୟ ମୁଖାମ୍ବୋଜ ସୁଧାମୁ। ମୁଖାମ୍ବୋଜ ସୁଧାମୁ, ଏଠି ଅମ୍ବୋଜ ଶବ୍ଦର ଅର୍ଥ ଚନ୍ଦ୍ର ବୋଲି କୁହାଯାଉଛି। 19 ନମ୍ବର ଶ୍ଳୋକ କୁହାଯାଉଛି, ତତ୍ର ତେସୁ ମଧ୍ୟ ପ୍ରବେଶ, ଯେଉଁମାନେ ବୁଢ଼ା ବ୍ୟକ୍ତି ଥିଲେ, ପ୍ରବେଶ କହିଲେ କେତେ ବର୍ଷ ହେଇଥିବ, 90 ବର୍ଷ ବା ଏଇଭଳି ଭାବରେ ହେଇଥିବ, 100 ବର୍ଷ ପ୍ରବେଶ ଯେଉଁମାନେ ଥିଲେ ବୃଦ୍ଧା, ଅପି ସେମାନେ ମଧ୍ୟ ଅକ୍ଷୟ, ତାଙ୍କର ଯେଉଁ ନେତ୍ର ମାଧ୍ୟମରେ ମୁହୁ ନିରନ୍ତରମ ମୁକୁନ୍ଦସ୍ୟ କୃଷ୍ଣଙ୍କର ମୁଖାମ୍ବୋଜ ସୁଧା, ମୁଖାମ୍ବୋଜ ସୁଧା ବଦନ କମଳ ପିଉଷଂ, ବଦନ କମଳର ଯେଉଁ ପିଉଷ ରହିଛି ଅମୃତ ରହିଛି ଏଇଟାକୁ ପାନ କରୁଥିଲେ, ପିବନ୍ତମ ଆସ୍ୱାଦୟନ୍ତମ ସନ୍ତ ଅତି ବଳ ଓଜସଃ, ପାନ କରି କ'ଣ ହେଲା ନା ଅତି ବଳ ହେଇଗଲା ତାଙ୍କର, ଓଜସ ମଧ୍ୟ ହେଇଗଲା, ଅତି ସହିତ ବଳଂ ଓଜସ ଯେସାଙ୍କେ, ଓଜ କହିଲେ ଇନ୍ଦ୍ରମାନଙ୍କର ପଟୁତା, ବଳ କହିଲେ ଶରୀରର ବଳ, ଯୁବାନ ସେମାନେ ଯୁବକ ହେଇଗଲେ, ରାକେଶ ଭଳି ଯୁବକ ହେଇଗଲେ ସବୁ, ଆସନ ତରୁଣ୍ୟ ଅଭବନ, ଏଇଭଳି ଯୁବକ ହେଇଗଲେ ସେ, ସେମାନେ ସମସ୍ତେ ଯୁବକ ହେଇଗଲେ, ଆଉ କେହି ବୃଦ୍ଧ ନାହାନ୍ତି, ବୃଦ୍ଧ ସବୁ ଯୁବକ ହେଇଗଲେ। ତେଣୁ ବିଶ୍ୱନାଥ ଠାକୁର କହୁଛି ପ୍ରବୟସ କହିଲେ ବୃଦ୍ଧା ଅପି, ଯେ ଚାଲିପାରୁନଥିଲେ, ବାଡ଼ି ଧରି ଚାଲୁଥିଲେ, ଅଣ୍ଟା ନଈ ଯାଇଥିଲା, ଆଖିକୁ ଦୁଶୁନଥିଲା, ଏଇଭଳି ଭାବରେ ଅବସ୍ଥାରେ ଥିଲେ, କିନ୍ତୁ ସେମାନେ ସବୁ ହେଇଗଲେ ଯୁବକ ହେଇଗଲେ, ଯୁବକ ହେଇଗଲେ। ତେଣୁ ଏ ଶ୍ଳୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ହଁ ସନାତନ, ଅହୋ ତେଷାଂ ଦେହ ଅପି ସଚ୍ଚିଦାନନ୍ଦମୟ ଅଭୂତ, ତାଙ୍କର ଶରୀର ଆଉ ଆମର ଏ କ'ଣ ଜଡ଼ ଶରୀର ହେଲା ନାହିଁ, ସେଟା ସଚ୍ଚିଦାନନ୍ଦମୟ ଶରୀର ହେଇଗଲା, ଏଇ ଯେଉଁ ରକ୍ତ ମାଂସର ଶରୀର ରହିଲା ନାହିଁ, ସେଟା ସଚ୍ଚିଦାନନ୍ଦ ଶରୀର ହେଇଗଲା। ଆଉ ଇତି ଆଶୟନ ଆହ, ବଳଂ କହିଲେ ଦେହ ଶକ୍ତି, ଦେହର ଶକ୍ତି, ଏବଂ ଓଜ କହିଲେ ଇନ୍ଦ୍ରିୟ ପାଟବ, ଇନ୍ଦ୍ରିୟମାନଙ୍କର ଚକ୍ଷୁ, ଯେଉଁମାନେ ଚଷମା ପିନ୍ଧିଲେ ସବୁ ଚଷମା ଫିଙ୍ଗିଦେଲେ, ଦରକାର ପଡ଼ିଲା ନାହିଁ, ଚଷମା ଫିଙ୍ଗିଦେଲେ, ଏବଂ ସେଇଭଳି ଭାବରେ ଫୁଲ ପାଇଁ ବାଡ଼ିଆପିଟା ହେଲେ ନାହିଁ, ମୁକୁନ୍ଦ ସୁଧା ମୁଁ ଯଦି ମୁକୁନ୍ଦ ସୁଧା ପାନ ନ କରିବେ ଫୁଲ ପାଇଁ ବାଡ଼ିଆପିଟା ହେବେ। ପରମାନନ୍ଦ ଅହୋ ତେଷାଂ ଦେହ ଅପି ସଚ୍ଚିଦାନନ୍ଦ, ସଚ୍ଚିଦାନନ୍ଦ ଶରୀର ହେଇଗଲା, ସିଏ ଆଉ ଜଡ଼ ଶରୀର ରହିଲା ନାହିଁ, ଇତିହାସ ନା ବଳଂ ଦେହ ଶକ୍ତି ଓଜ ଇନ୍ଦ୍ର ପାଟବ ଇତ୍ୟାଦି, ସେ ମୁକୁନ୍ଦ ଇଏ କଲେ ଏ ଆଉ ଆମେ ଏସବୁ ଲୋୟର ପାଇଁ ଆଉ ଚିନ୍ତା ରହିବ ନାହିଁ, ହାୟର ସ୍ତରକୁ ଗଲେ ଲୋୟର ପାଇଁ ଚିନ୍ତା କରିବେ ନାହିଁ, ବରଂ ଦୁଷ୍ଟ ନିବର୍ତ୍ତତେ, ଭଗବାନ କଥାରେ ଯଦି ଆମେ ମନ ଧ୍ୟାନ ଦେବା ତାହେଲେ ଆଉ ଚିନ୍ତା କରିବା ନାହିଁ, ଫୁଲଟା ଚାଲିଗଲା, ଏ ଫୁଲଟା ରହିଲା, ଏପଟେ ଗଲା, ଏସବୁ ଚିନ୍ତା କରିବା ନାହିଁ, ଭଗବାନଙ୍କର ସେଇଟା ହାୟର ଇଏ ରହିଛି ମୁକୁଞ୍ଜ ସୁଧା ମୁହୁ, କିନ୍ତୁ ଆମେ ପାନ କରିପାରୁନାହିଁ, ସେଥିପାଇଁ ଯୁଦ୍ଧ କରୁଛେ, ଗଣ୍ଡଗୋଳ କରୁଛେ ଆମ ଭିତରେ। ତେଣୁ ଆମେ ଯାହା ବହୁତ ସମୟ ପଡ଼ିଗଲା, ଆମର ଘଣ୍ଟା ବାଜି ନାହିଁ, ବଡ଼ କଥା ଆମ ପାଇଁ ସେଇଟା, କାହାର କିଛି ପ୍ରଶ୍ନ ଅଛି ବା କିଛି କହିବାର ଅଛି? ମୁକୁନ୍ଦ ଅମ୍ବୁଜ ସୁଧା ମୁହୁ, ମୁକୁନ୍ଦ ଅମ୍ବୁଜ ସୁଧା ଆମେ ପାନ କରିପାରିଲେ, ଫୁଲ ଫୁଲକୁ ପାନ ଏତିକି ଟଗର ଫୁଲ ମୋର ଏତିକିଟା ଦରକାର ଥିଲା, 100ଟା ଟଗର ଫୁଲ ଥିଲା, 99 କିଏ ନେଲା ଗୋଟେ ଟଗର ଫୁଲ, ଏଇଭଳି ଭାବରେ ଆମେ ଝଗଡ଼ା କରିବା,
ଭଗବାନଙ୍କର ସଂସାରରେ ରହିଛି କ'ଣ କମିଯାଉଛି ନା କ'ଣ ସବୁ ତ ସିଏ ତ ସେବା କରୁଛି, ଇଏ ବି ସେବା ହେଉଛି, ସିଏ କ'ଣ ନେଇକିରି କୁଆଡ଼େ ପଳେଇଯାଉଛନ୍ତି ନା କ'ଣ, ସିଏ ସେଇ ରାମଜୀଙ୍କର ସେବାରେ ଲାଗିବ, କିନ୍ତୁ ତଥାପି ଆମ ଭିତରେ ଫାଇଟିଂ କାହିଁକି ନେଇଗଲା ସିଏ। ତେଣୁ ଆମର କଥାକୁ ଟିକେ ବିଶ୍ରାମ ଦେବା, ଆମେ ଫାଇଟିଂ କରିବା ନାହିଁ। ଆମେ ଅନୁରୋଧ କରିବୁ ଭଗବାନଙ୍କ ସେବା ପ୍ରତି ଯେଉଁମାନେ ଧ୍ୟାନ ରହିବ, ବର୍ତ୍ତମାନ